శ్రీ గోవిందాయ కృష్ణ జగన్నాథ సుబ్రహ్మణ్య శ్రీ రాధా మాధవులు శ్రీ లక్ష్మీకృష్ణ పాల్గొన్నారు నివేదన కలిగి తీసుకున్న కృష్ణాచార్య శిష్యులు భక్తి విధానం సంస్కృత నారాయణ పాల్గొన్నారు నివేదన కలిగి సమస్త సాధువులు ప్రసిద్ధ శిష్మ భక్తి ప్రాణ భగ్న నారాయణ పాల్గొన్నారు నివేదన కలిగి సమస్త భక్త సర్వానందం నివేదన కలిగి అయ్యా ఆమె భాగవతంలో అంతిమ దివస స్వస్థ దివస కథ కహివా ఏ యోగ ఆమె కథ కవచే ఏ హి విదుర ఏం ఉద్దవ సంవాద ఏ సమగ్ర భాగ దశమ స్కంధ భాగవత మొదటి అధ్యాయం వేసింది తారు సార ఏక అయ్యింది తెను ఏ చారిటి అధ్యాయులు ఆమె ద్వితీయ అధ్యాయ గతకాలి పట్టణం చేసుకొస్తే అంత దిండే ద్వితీయ అధ్యాయం చేసుకొస్తే ఇవే భాగే ఉద్దవ దర్శనం భేటి విదుర బృందావన జమునా నదీ తటే శ్రీ జగన్ భగవాన్ విషయ దర్శన పచారీ అంతిమ కలిలే సఖే యదివ ఉద్ధవ తాను పుత్ర సమా తాను సఖా బి సంబోధన కరుచి సఖే తీర్థ కీర్తి భగవాన్ గోటి నామ తీర్థ కీర్తి బహుత్ పుణ్య రహిచి విషయ జన శ్రవణ కరివే బహుత పుణ్యర కథా తీర్థ కీర్తి బా పవిత్ర కరిదర కథా సేయ విషయ మతి కుహు యదివ ము అన్య మాన విషయ ప్రశ్న పచారీ కింద ఆపణ బార్తా తీర్థ కీర్తి ଏହିଭଳି ଭାବରେ କହିବାରୁ ଦ୍ୱିତୀୟ ଅଧ୍ୟାୟରେ ଆମେ ଶୁଣିଥିଲେ କିଭଳି ଭାବରେ ଉଦ୍ଧବ କଥା କହୁଛନ୍ତି କହିପାରୁନଥିଲେ କଥା ଭଗବାନ ବିରହରେ ସେ ମୂର୍ଚ୍ଛା ପ୍ରାୟକୁ ରହିଥିଲେ ତେଣୁ ଆଚାର୍ଯ୍ୟମାନେ କହନ୍ତି ବିଦୁର ଯେତେବେଳେ ଉଦ୍ଧବ କହୁଥିଲେ ଉଚ୍ଚ ସ୍ୱରରେ କହୁଥିଲେ ପାଖରେ ଜଣେ ଲୋକ ବସନ୍ତି ମାନେ ଆମେ ଏତେ ଉଚ୍ଚ ସ୍ୱରରେ କହିବା ନାହିଁ କିନ୍ତୁ ସେ ଉଚ୍ଚ ସ୍ୱରରେ କହୁଥିଲେ କାରଣ ସେ ଜାଣିଛନ୍ତି ସେ ବର୍ତ୍ତମାନ ଧ୍ୟାନସ୍ଥ ରହିଛନ୍ତି ତେଣୁ ଏସବୁ ଶୁଣିକରି ଉଦ୍ଧବଙ୍କର ଆସ୍ତେ ଆସ୍ତେ ସେ କୁହାଯାଇଛି ଆମେ ଶୁଣୁଥିଲେ କିଭଳି ଭାବରେ ସେ ଭଗଧାମରୁ ପୃଥିବୀ ପୃଷ୍ଠକୁ ଆସିଲେ ଭଗବାନ ସହିତ ଯେଉଁମାନେ ବାସ କରୁଛନ୍ତି ମାନେ ସେ ଭଗଧାମରେ ରହୁଛନ୍ତି ଭାଗବତ ଏକାଶ କାଳ ପ୍ରତିଶତ ଭଗବାନ କହୁଛନ୍ତି ମନିକେତନକୁ ନିର୍ଗୁଣ ଭାବେ ଭୌତିକ ଜଗତରେ ସବୁ ସ୍ଥାନର ଗୁଣ ପ୍ରଭାବ ରହିଛି ଯେମିତି କଣ ନା ବନସ୍ତୁ ସାତ୍ୱିକ ବାସ ବନରେ ଯେଉଁମାନେ ରହୁଛନ୍ତି ସେଠି ସତ୍ୟ ଗୁଣର ପ୍ରାଧାନ୍ୟ ରହିଛି ଗ୍ରାମ ରଜସ ଉଚ୍ଚତେ ଗ୍ରାମରେ ଯେଉଁମାନେ ରହୁଛନ୍ତି ରଜଗୁଣର ପ୍ରାଧାନ୍ୟ ରହିଛି ଏବଂ ଯେଉଁମାନେ କଣ ନା ଯେଉଁମାନେ ଏଇ ଯୋଉ ବିଭିନ୍ନ ପ୍ରକାର ଯୋଉ ମଧ୍ୟପ୍ରଦେଶ ସ୍ଥାନ କରାଯାଉଛି ସେଟା ହେଉଛି ତମ ଗୁଣର ସ୍ଥାନ କିନ୍ତୁ ମନିକେତନକୁ ନିର୍ଗୁଣ ଭାବେ ଏ ମନ୍ଦିର ଭଗବାନଙ୍କର ନିକେତନ ଭଗବାନ ଗୃହ ଇଏ ହେଉଛି ଗୁଣର ଉପରେ ନିର୍ଗୁଣ ଭାବେ ତେଣୁ ସେ ଭଗବାନଙ୍କ ଚିନ୍ତାରେ ରହିଥିଲେ ବର୍ତ୍ତମାନ ବୈକୁଣ୍ଠ ଧାମରୁ ପୃଥିବୀ ପୃଷ୍ଠକୁ ଆସିଲେ ଏ କଥା କହିଲେ କିଭଳି ଭାବରେ ସେ ବିଳାପ କରୁଛନ୍ତି ଭଗବାନ ବିରହରେ ଆମେ ଦ୍ୱିତୀୟ ଅଧ୍ୟାୟଟି ଶୁଣିଥିଲେ କେତେ ସୁନ୍ଦର ସୁନ୍ଦର ଶ୍ଳୋକ ସବୁ ଆସିଛନ୍ତି ବହୁତ ସୁନ୍ଦର ସୁନ୍ଦର ଶ୍ଳୋକ ଭଗବାନ ଲୀଳାକୁ ସେ ସ୍ମରଣ କରୁଛନ୍ତି ବିଶେଷ ଭାବରେ ବୃନ୍ଦାବନ ଲୀଳାକୁ ସେ ସ୍ମରଣ କରୁଥିଲେ ଏଭଳି ଭାବରେ ପିଲା ଦିନରୁ ବସୁଦେବ ଏବଂ ଦେବୀଙ୍କ ପୁତ୍ର ଯାହା ଦେଇକରି ଆସିଲେ ମଥୁରାକୁ ଆସିଲେ ମଥୁରାରୁ ଆସିଲେ ବୃନ୍ଦାବନକୁ ନନ୍ଦ ମହାରାଜ ଯଶୋଦା ଥିଲେ ସେ ସମୟରେ ଗୋକୁଳରେ ଥିଲେ ବୃନ୍ଦାବନରେ ବିଭିନ୍ନ ସ୍ଥାନରେ ଭଗବାନ ବାସ କରିଛନ୍ତି ତିନି ବର୍ଷ କାଳ ଗୋକୁଳରେ ରହିଲେ ମହାବନରେ ତାପରେ ବୃନ୍ଦାବନକୁ ଗଲେ ରାଧାକୁଣ୍ଡ ଏବଂ ସେଇ ନିକଟରେ ରାଧାକୁଣ୍ଡ ଏବଂ ବୃନ୍ଦାବନ ମଧ୍ୟରେ ଯେଉଁ ସ୍ଥାନଟି ରହିଛି ସେଇଠି ରହୁଥିଲେ ସିଏ ଭଗବାନ ସ୍ଥାନର ନାମ ହେଉଛି ବସଉତି ତାପରେ ସେ ଗଲେ ନନ୍ଦଗ୍ରାମ ଏଭଳି ଭାବରେ ପ୍ରାୟ ମୁଖ୍ୟତଃ ଏଇ ତିନୋଟି ସ୍ଥାନରେ ସେ ରହିଥିଲେ ବୋଲି କୁହାଯାଏ ଏଗାର ବର୍ଷ କାଳ ସେଇ ବିଭିନ୍ନ ସ୍ଥାନରେ ସବୁ ରହିଥିଲେ ଏସବୁ ସ୍ଥାନର ଲୀଳାକୁ ଭଗବାନ ଲୀଳାକୁ ସଂକ୍ଷେପରେ ସବୁ ବର୍ଣ୍ଣନା କରେ ବୃନ୍ଦାବନ ଲୀଳାକୁ ବର୍ଣ୍ଣନା କରିକି ତାପରେ ବର୍ତ୍ତମାନ ତୃତୀୟ ଅଧ୍ୟାୟ ଆମେ ଆରମ୍ଭ କରିବା। ତୃତୀୟ ଅଧ୍ୟାୟ କଥା କହୁଛନ୍ତି ଏକ ନମ୍ବର ଶ୍ଳୋକରେ। ଆଜି ଆମେ ତୃତୀୟ ଏବଂ ଚତୁର୍ଥ ଏ ଦୁଇଟି ଅଧ୍ୟାୟ ରହିଛନ୍ତି, ତେଣୁ ଆମେ ସଂକ୍ଷେପରେ କହିବା। ଆଜି ଶେଷ ଦିବସ, ତେଣୁ ଆମେ ସଂକ୍ଷେପରେ କହିବା। ଯେଉଁମାନଙ୍କର ଆଗ୍ରହ ଯାହା ଦେବ ସେମାନେ ପାଠ କରିବେ, ନିଷ୍କାର ଭାବରେ ପଢ଼ିବେ। ଯେତେ ପଢ଼ିବ ତ ସେ ସରକାର ଇଏ ହେଇପାରିବ ନାହିଁ, ତୃପ୍ତି ପାଇପାରିବ ନାହିଁ, ଭଗବାନ କଥା ବୋଲି ରହିଛି। ତେଣୁ ତୃତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟ ପ୍ରଥମ ଶ୍ଳୋକରେ ବୃନ୍ଦାବନ ବାହାରେ ଭଗବାନଙ୍କ ଲୀଳାକୁ ସ୍ମରଣ କରୁଛନ୍ତି ଉଦ୍ଧବ। ତେଣୁ ପ୍ରଥମ ଶ୍ଳୋକରେ କହୁଛନ୍ତି ଉଦ୍ଧବ ଉବାଚ ତତ ସ୍ୱାଗତ ପୁରମ ସପିତୃ ବୃନ୍ଦାବନ ଲୀଳା ଶେଷ ହେଇଗଲା। ଭାଗବତ ପରେ ବିସ୍ତାର ଭାବରେ ସବୁ ବର୍ଣ୍ଣନା କରାଯାଇଛି, ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ କୋଉ ଅଧ୍ୟାୟରେ ନା ଛତିଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ଯେତେବେଳେ ଭଗବାନ ଅରିଷ୍ଟାଶ୍ୱରକୁ ବଧ କଲେ ସେହି ସମୟରେ ନାରଦ ମୁନି ଯାଇକି କଂସକୁ କହିଲେ, କହିଲେ ତମର ଯୋଉ ତମେ ଯୋଉ ଚିନ୍ତା କରୁଛ ଦେବକୁଙ୍କର ଅଷ୍ଟମ ବର୍ଗ କିଏ, ସେ ହେଉଛନ୍ତି କୃଷ୍ଣ ଯିଏ ନନ୍ଦଙ୍କର ପୁତ୍ର ରୂପରେ ରହିଛନ୍ତି, ସେ ହେଉଛନ୍ତି ବସୁଦେବ, ସେ ଯୋଉ ଜନ୍ମଦିନ ନେଇକି ତାଙ୍କୁ ଛାଡ଼ିକିରି ଆସିଥିଲେ ସେଇଠି ଭାବରେ କହିଲେ ନାରଦ ମୁନି। ତେଣୁ ଯେତେବେଳେ କଂସକୁ କହିଲେ କଂସ ସାଙ୍ଗେ ସାଙ୍ଗେ କହିଲା ବସୁଦେବ କଥା କରେ, କିନ୍ତୁ ନାରଦ ମୁନି ଏଭଳି ଭାବରେ ସୁବ୍ୟବସ୍ଥା କଲେ ସେ ବସୁଦେବ ଏବଂ ଦେବଙ୍କୁ ଆମେ ଟିକେ ସଂକ୍ଷେପ କହିବା। ବସୁଦେବ ଦେବକି ଯେତେବେଳେ ବିବାହ କଲା ପରେ ଯେତେବେଳେ ରଥରେ ଆସୁଥିଲେ ସେହି ସମୟରେ ଇଏ ଆକାଶବାଣୀ ହେଇଥିଲା, କଂସ ନିଜେ ସେ ରଥକୁ ଚାଳନା କରୁଥିଲେ। ସେହି ସମୟରେ ଆକାଶବାଣୀ ହେଇଥିଲା ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ, ଅଶ୍ୟାଶ୍ୱ ଅଷ୍ଟମ ଗର୍ଭ ଅନ୍ତା ଯାହା ବସେ ବୁଦ୍ଧ। ଆରେ ମୂର୍ଖ, ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ। ଏ ଶୁଣିକିରି ସାଙ୍ଗେ ସାଙ୍ଗେ ସେ ଦେବକୁ ହତ୍ୟା କରିବା ପାଇଁ ଉଦ୍ୟତ ହେଇଗଲେ, କିନ୍ତୁ ବସୁଦେବ ତାଙ୍କୁ ବହୁତ ପ୍ରକାର ବ୍ୟବସ୍ଥା କରିକିରି ତାଙ୍କୁ ସେଠୁ ନିବୃତ୍ତ ହେଇଗଲେ। ତେଣୁ ବସୁଦେବ ଏବଂ ଦେବକୁ ତାଙ୍କ ଗୃହରେ ଛାଡ଼ିକି ସେ ଆସିଲେ। ତେଣୁ ସେ କେମିତି ଛାଡ଼ିଲେ ନା ବସୁଦେବ ସେ ପ୍ରତିଜ୍ଞା କଲେ ପୁତ୍ରାନ୍ତ ସମାବେଶ ସେ ଯେତେ ଅଭୟମ ଉତ୍ତମ ସମସ୍ତ ପୁତ୍ର ମାନଙ୍କୁ ମୁଁ ତମକୁ ପ୍ରଦାନ କରିବି, ଏହି ପ୍ରତିଶ୍ରୁତି ଦେବାରୁ କଂସ ତାଙ୍କୁ ଛାଡ଼ିଥିଲା। ତେଣୁ ବସୁଦେବ ଏବଂ ଦେବକୀ ତାଙ୍କର ଯୋଉ ବସୁଦେବଙ୍କ ଗୃହରେ ରହିଥିଲେ, କିନ୍ତୁ ଯେତେବେଳେ ପ୍ରଥମ ସନ୍ତାନ ଯାହାତି ହେଲା ସେ ସନ୍ତାନକୁ ବସୁଦେବ ଆଣିକି ଆସିଲେ କଂସକୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ତେଣୁ କଂସ ଯେତେବେଳେ ଦେଖିଲା ଏଭଳି ଖୁସି ହେଇଗଲେ, କାରଣ ସେ ଜାଣିଛି ବସୁଦେବଙ୍କର ଗୋଟେ ନାଁ ହେଉଛି ଆନକ ଦୁନ୍ଦୁଲି। ଯେତେବେଳେ ସେ ଜନ୍ମ ହେଇଥିଲେ ଆକାଶରେ ଦେବତାମାନେ ଦୁନ୍ଦୁଲି ନାଁରେ କରୁଥିଲେ, ତେଣୁ ସିଏ କହିଲେ ଇଏ ମୋର ଶତ୍ରୁ ନୁହଁ, ଅଷ୍ଟମ ବର୍ଗ ମୋର ଶତ୍ରୁ, ତମେ ଆକୁ ନେଇଯାଅ ଛାଡ଼ିଦେଇଥିଲି। କିନ୍ତୁ ସାଙ୍ଗେ ସାଙ୍ଗେ ନାରଦ ମୁନି ଆସି ପହଞ୍ଚିଲେ, ଏବେ କଂସ ଭାଇ କଣ କରୁଛ, ତୁମେ ଜାଣିଛ କିଏ ଅଷ୍ଟମ ଗର୍ଭ କିଏ ପ୍ରଥମ ଗର୍ଭ, ଏଭଳି ଭାବରେ ପ୍ରଭାବିତା ଦେଖେଇଲେ କଂସ ବସୁଦେବ ଏବଂ ଦେବକୁ ଆଣିକି ବଂଶାଳୟ ରଖିଲା ଏବଂ ତାର ପୁତ୍ରକୁ ବଧ କଲା। ଏଇଭଳି ଭାବରେ ପ୍ରତିବର୍ଷ ଗୋଟିଏ ଗୋଟିଏ ପୁତ୍ର ସେ ଯାହା କରୁଥିଲେ, ପ୍ରତିବର୍ଷ ବସୁଦେବଙ୍କ ସାମ୍ନାରେ ଦେବଙ୍କ ସାମ୍ନାରେ ଗୋଟେ ଶିଳାରେ ପଚାରିକିରି ହତ୍ୟା କରୁଥିଲେ, ପିଲାକୁ ଅଡ଼ିକି ହତ୍ୟା କରୁଥିଲେ। ଏଭଳି ଦେଖନ୍ତୁ ପିତା ମାତାଙ୍କ ହୃଦୟ କିଭଳି ନ ହଉଥିବ। ଏଇଭଳି ଭାବରେ ଛଅ ବର୍ଷ କାଳ ଛଅଟି ସନ୍ତାନ ସେ ହତ୍ୟା କଲେ। ଅବଶ୍ୟ ଏମାନେ ହେଉଛନ୍ତି କିଏ ତାହା ମଧ୍ୟ ବିଭିନ୍ନ ପ୍ରକାର କାରଣ ସବୁ ରହିଛି, ଆମେ ଯଦି କହିଲେ ଅସୁବିଧା ହେଇଯିବ, ଆମେ ବହୁତ ଡେରି ହେଇଯିବ। ତେଣୁ ଯାହା ହଉ ସପ୍ତମ ଗର୍ଭରେ ଆସିଲେ ଭଗବାନ ବଳରାମ, ତେଣୁ ବଳରାମ ଯେତେବେଳେ ସପ୍ତମ ଗର୍ଭରେ ଆସିଲେ ଭଗବାନ ତାଙ୍କର ଯୋଗ ମାୟା ଶକ୍ତିକୁ ଆଦେଶ ଦେଲେ, କଣ ଦେବକିଆ ଗଠରେ ଗର୍ଭମ ସୁସାକ୍ଷମ ଧାମ ମହାମକମ ତତ୍ ସନ୍ନିପିଶୁ ରୋହିଣିଆ ଉଦରେ ସନ୍ନିବେଶ। ଦେବକୀଙ୍କର ଗର୍ଭରେ ଶେଷ ଦେବ ରହିଛନ୍ତି ଯିଏକି ମୋର ଧାମ ମୋର ବିସ୍ତାର, ତାଙ୍କୁ ଦେବକୀଙ୍କ ଗର୍ଭରୁ ଆକର୍ଷଣ କରିକିରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କର। ଏଇଭଳି ଭାବରେ ସପ୍ତମ ଗର୍ଭ ହେଉଛନ୍ତି ବଳରାମ। ତେଣୁ ଅଷ୍ଟମ ଗର୍ଭରେ ଆସିଲେ ଭଗବାନ କୃଷ୍ଣ ଆସିଲେ। ତେଣୁ ଅଷ୍ଟମ ଗର୍ଭରେ ଆମେ ଆଗରୁ ପୂର୍ବରୁ ମଧ୍ୟ କହିଛେ ବସୁଦେବ କଣ କରିବେ ସେ ରାତାରାତି ରାତାରାତି ଅଧର କଥା ଭାଦ୍ର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ସେଇ ରାତାରାତି ସବୁ କାର୍ଯ୍ୟ କରିଦେଲେ ସେ ପିଲାକୁ ନେଇକି ଛାଡ଼ି ଦେଇକି ଆସିଲେ ଉପରେ ନନ୍ଦଙ୍କର କନ୍ୟାକୁ ଆଣିକି ଆସିଲେ ଆମେ ସେଦିନ କହୁଥିଲେ ତେଣୁ ଯେତେବେଳେ କଂସ ସେ କନ୍ୟାକୁ ହତ୍ୟା କରିବାକୁ ବସିଲା ସେଇ ସମୟରେ ସେ କନ୍ୟା ତାର ହାତରୁ ପଡ଼ିଗଲେ ଏବଂ ଦୁର୍ଗା ରୂପରେ ଆବିର୍ଭାବ ହେଇକିରି କହିଲେ ଦୁର୍ଗା ହେଉଛନ୍ତି କଂସଙ୍କର ଆରାଧ୍ୟା ଦେବୀ କହିଲେ ତୋର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇଛି ତୁ ଏଇ ଯୋଉ ଅତ୍ୟାଚାର କରୁଛୁ ସେ ବନ୍ଦ କର ତେଣୁ କଂସ ବସୁଦେବ ଏବଂ ଦେବଦେବୀ ପାଖରେ କ୍ଷମା ପ୍ରାର୍ଥନା କରିକି ତାଙ୍କୁ କଂସ ବନ୍ଦୀଶାଳରୁ ଉଦ୍ଧାର କରିଥିଲା କିନ୍ତୁ ଏ ବି ଯେତେବେଳେ ବର୍ତ୍ତମାନ ନାରଦ କହିଲେ ତମର ଅଷ୍ଟମ ପୁତ୍ର ହେଉଛନ୍ତି ଇଏ କୃଷ୍ଣ ଯାହାଙ୍କୁ ବସୁଦେବ ନେଇକି ଛାଡ଼ିକି ଆସିଥିଲେ ତେଣୁ ବସୁଦେବ ଏବଂ ଦେବଦେବୀ ପୁଣି ଆସି ବନ୍ଦୀ କଲେ ବନ୍ଦୀ କଲେ ଏବଂ ଏଣେ କଣ କଲେ ନା ଅପୂର୍ବଙ୍କୁ ପଠେଇଲେ ମଥୁରାକୁ ପଠେଇଲେ କଣ ନା କୃଷ୍ଣ ବଳରାମ କଣ ଏଭଳି ଭାବେ କଥା ସବୁ ରହିଛି ତେଣୁ ଅପୂର୍ବ ଯାଇକି ଆଣିଲେ ଦଶମ ସ୍ଥାନ ଛତିଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଏସବୁ କଥା ଛତିଶରୁ ଅଠତିରିଶ ଅଧ୍ୟାୟ ପର୍ଯ୍ୟନ୍ତ ଏସବୁ କଥା ରହିଛି ତେଣୁ ଭଗବାନ ଯାଇ ମଥୁରାକୁ ଗଲେ ମଥୁରାରେ ଅଠର ବର୍ଷ କାଳ ରହିକରି କଂସକୁ ହତ୍ୟା କଲେ ତାପରେ ତେଇଶ ଲେଖା ସନିହଙ୍କୁ ହତ୍ୟା କରୁଥିଲେ ଜରାସିଂହଙ୍କର ଏସବୁ କଥା ଆମେ ସଂକ୍ଷେପରେ ସବୁ କହିସାରିଛେ ତେଣୁ ସେଇ କଥା ଏଠି କୁହାଯାଉଛି ଆଗତ୍ୟ ପୁରସ୍ୱ ପିତୃ ତେଣୁ ଅକ୍ରୁର ଯେତେବେଳେ ଗଲେ ତାଙ୍କୁ ଆଣିବା ପାଇଁ ସେତେବେଳେ ସେ ଆସିଲେ ତଥସ୍ୱ ଆଗତ୍ୟ ପୁର ପୁରଂଶ ପିତୃ ପୁର କହିଲେ ମଥୁରାପୁରୀକୁ ଆସିଲେ ସିଏ କଣ ପାଇଁ ନା ସ୍ୱ ପିତୃ ଚିକିତ୍ସା ବଳଦେବ ସଂଯୁତ ବଳଦେବଙ୍କ ସହିତ ସେ ଆସିଲେ ତାଙ୍କ ପିତାଙ୍କର ସମ୍ କହିଲେ ଶାନ୍ତି ପ୍ରଦାନ କରିବା ପାଇଁ ବା ଆନନ୍ଦ ପ୍ରଦାନ କରିବା ପାଇଁ ସମ୍ ତେଣୁ ଏସବୁ ଲୀଳା ଦଶମ ସଂଘ ଚଉରାଳିଶ ହଜାର ବର୍ଣ୍ଣନା କରାଯାଇଛି କିଭଳି ଭାବେ ଭଗବାନ କଂସ ହତ୍ୟା କରିଥିଲେ ସେ କଥାକୁ ଏଠି ସଂକ୍ଷେପରେ କହୁଛନ୍ତି ନିପାତ ତୁମ୍ବା ଋତୁଯୁଦ୍ଧ ନା ଆତମ ସେ ଯୋଉ ମଲ୍ଲଯୁଦ୍ଧ ହଉଥିଲା ଗୋଟେ ବିରାଟ ବଡ ଷ୍ଟାଡିୟମ ହେଇଥିଲା ସେଟା ପୃଥିବୀର ବିଭିନ୍ନ ରାଜାମାନେ ସବୁ ଆସିଥିଲେ ସବୁ ପ୍ରକାର ବ୍ୟକ୍ତିମାନେ ସବୁ ଆସିଥିଲେ ମନୁଷ୍ୟ ସେମାନେ ମଧ୍ୟ ଆସିଥିଲେ ଏସବୁ ରହିଛି କଂସ ସବୁଠାରୁ ବଡ ମଞ୍ଚରେ ବସିଥିଲା ଉଚ୍ଚ ମଞ୍ଚରେ ବସିଥିଲା ତେଣୁ ଭଗବାନ ସେଇ ମଞ୍ଚକୁ ଡେଇଁକି ପଳେଇ ଡେଇଁ ପଳେଇଲେ ସେ ପଡ଼ିଲେ ଏବଂ କଂସକୁ ହତ୍ୟା କଲେ ସେ କଥା କହୁଛି ନିପାଟ୍ୟ ତୁଙ୍ଗା ଋତୁଯୁଦ୍ଧ ନା ଆତମ ତୁଙ୍ଗା ଆଜିକାଲି ବହୁତ ଉଚ୍ଚ ଗୋଟେ ମଞ୍ଚ କରାଯାଇଥିଲା ତା ପାଇଁ ସେଇଠୁ ଭଗବାନ ଡେଇଁକି ତା ଉପରକୁ କଂସର ଚୁଟି ଧରିକି ତଳୁ ପକେଇଦେଲେ ନିତରାନ୍ ପାତ୍ୟ ଅପକୋପ ତାର ମୃତ୍ୟୁ ହେଇଗଲା ନିପାତ୍ୟ ତୁଙ୍ଗା ଏତେ ଉଚ୍ଚ ମଞ୍ଚରୁ ପକେଇଲେ ଋତୁଯୁଦ୍ଧ ନାଥ ଶତ୍ରୁ ମାନଙ୍କର ମଣ୍ଡଳର ଇଏ ହେଉଛନ୍ତି ମୁଖ୍ୟ ଋତୁଯୁଦ୍ଧ ନାଥ ତେଣୁ ଆତମ ବ୍ୟବସ୍ଥ ବେଶୀ ସ୍ୱବ୍ୟାମ ତେଣୁ ସେ ଯଦି ପଡ଼ିଗଲା କଂସ ତାକୁ ପକେଇଦେଲେ ଭଗବାନ ମଧ୍ୟ ତା ଉପରକୁ ଡେଇଁଲେ ଡେଇଁକିରି ତାକୁ କଣ କଲେ ନା ତାକୁ ତାର ଚୁଟି ଧରିକି ସେ ଯୋଉ ରହିଛି ମଲ ମଙ୍ଗନ ରହିଛି ତାକୁ ସେଠି ଚାରିଆଡ଼େ ବସାରି ଚୁଟି ଧରିକି ବସାରି ଏଇଟା କହିଲେ ବେଶୁ ମୌଜ ସ୍ୱର୍ଗିଆ ବେପସ ବିଶେଷ ପୁଣି ଆକର୍ଷଣ କରିଥିଲେ କାରଣ ତଥାପି ସମର୍ଥନ ରହିଥିଲା କି କଂସ ମରି ନାହିଁ ବିରାଟ ବଡ ଥିଲା ତାର ଶକ୍ତି ଥିଲା ତାପରେ କେତେ କଣ ନ ହେଲା ତେଣୁ ବେଶୁ ମହୋଦ ତାର ଯଦିଓ ମୃତ୍ୟୁ ନେଇଯାଇଥିଲା ବେଶୁ ଆମେ ସକାଳେ କହୁଥିଲେ ତାଙ୍କର ଆଉ ନଥିଲା ପ୍ରାଣ ନଥିଲା କିନ୍ତୁ ତଥାପି ସେ ତାକୁ ସେ ଚାରିପଟେ ବୁଲେଇଲେ ଘୋଷାରି 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 ନେଲେ ଗର୍ଭତ ଭଳିଆ ରହିଥିଲା ଭଗବାନ ଛୋଟ ପିଲା ଆମେ କହିଥିଲେ ଦଶମ ସନ୍ତିଆଳି ସେଥିରେ ଗଣନା କରାଯାଇଛି କିଭଳି ଭାବେ ଭଗବାନ ଯେତେବେଳେ ସେ ମଲ୍ଲ ମାନରେ ପ୍ରବେଶ କରୁଛନ୍ତି କିଏ ଯେତିକି ସବୁ ଥିଲେ ସେଠି ହଜାର ହଜାର ଦର୍ଶକ ଥିଲେ କିଏ କୋଉ ଭଗବାନ ଦର୍ଶନ କରୁଥିଲେ ଦଶମ ସ୍ୱାମୀ ତେୟାଳିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ମଲ୍ଲା ନାମ ଅସନି ଅଷ୍ଟ ମଲ୍ଲ ଯୋଉ ଥିଲେ ସେମାନେ ଯେତେବେଳେ ଦେଖୁଥିଲେ ତାଙ୍କୁ ଲାଗୁଥିଲେ ଇଏ ଗୋଟେ ବଜ୍ର ଇଏ ଗୋଟେ ପାହାଡ଼ ଭଳି ଯଦି ଏଗାର ବର୍ଷ ଛୋଟ ଶିଶୁ ଏଇଭଳି ଭାବେ ଭଗବାନ ହେଉଛନ୍ତି ରସ ହୋଇ ସମସ୍ତ ରସର ସେ ହେଉଛନ୍ତି ଆଧାର ତେଣୁ ଯାହାର ଯେଉଁଭଳି ଭାବରେ ଭାବ ରହିଛି ସେ ସେହିଭଳି ଭାବରେ ଦର୍ଶନ କରୁଥିଲେ ଭଗବାନଙ୍କୁ। ଏବଂ ମୃତ୍ୟୁ ବୋଧପତେ ବୋଧପତେ କହିଲେ କଂସ ଯେତେବେଳେ ଦେଖୁଥିଲା ମୁଁ ଲାଗୁଥିଲା ଇଏ ମୋ ମୃତ୍ୟୁ ପାଖାପାଖି 19 ବର୍ଷ କାଳ ତୁ ସବୁବେଳେ ଚିନ୍ତା କରୁଥିଲା ତାଙ୍କୁ ଆସିନ ସମ୍ବିଷନ ଖ୍ରୀଷ୍ଟନ ଭୁଞ୍ଜାନ ପର୍ଯ୍ୟଟନ ମହି ଚିନ୍ତୟାନ ଋଷି କେସ ଅପସତ ମୟମ ଦେବା ଦଶମ ଦ୍ୱିତୀୟ ଅଧ୍ୟାୟରେ ସେଭଳି ଅଛନ୍ତି ସବୁବେଳେ ସେ ଚିନ୍ତା କରୁଥିଲା ମୋର ମୃତ୍ୟୁ ଆସିଲି ମୋର ମୃତ୍ୟୁ ମୋର ମୃତ୍ୟୁ ଏଇଭଳି ବସିଲା ବେଳେ ଖାଇଲା ବେଳେ ଚାଲିଲା ବେଳେ ଶୋଇଲା ବେଳେ ସବୁବେଳେ ଜୁଆଟା ଯାଉଥିଲେ ସବୁବେଳେ ଚିନ୍ତା କରୁଥିଲା ଏଭଳି ଚିନ୍ତା କରୁଥିଲା ଭଗବାନଙ୍କୁ କିନ୍ତୁ ପ୍ରତିକୂଳ ଭାବରେ ଚିନ୍ତା କରୁଥିଲା ତେଣୁ ସବୁବେଳେ ତାଙ୍କୁ ସବୁବେଳେ ଭୟ ଲାଗିକି ରହିଥିଲା। ଆଜି ଯେତେବେଳେ ଦେଖିଦେଲେ କୃଷ୍ଣଙ୍କୁ କହିଲେ ମୋର ସାକ୍ଷାତ ମୃତ୍ୟୁ ମୃତ୍ୟୁ ଭଜପତେ ସାକ୍ଷାତ ଭଜପତେ କହିଲେ କଂସ ଯେତେବେଳେ ଦେଖୁଛନ୍ତି କୃଷ୍ଣଙ୍କୁ ମୁଁ ଲାଗୁଛି ଏ ମୋର ମୃତ୍ୟୁ ଜମ ଏଇଭଳି ଭାବେ କହୁଛି ଏଇଭଳି ଭାବରେ ତାକୁ ବସାଇ ବସାରିକିରି ବୁଲେଇବା କାହିଁକି ନା ଆମେମାନେ ଜାଣିବେ ପ୍ରକୃତରେ ମୃତ୍ୟୁବରଣ କରିଥିଲେ ପୁଣି କେତେବେଳେ ବହୁତ ପ୍ରକାର ଅତ୍ୟାଚାର କରୁଥିଲା ଯଦମାନଙ୍କ ପ୍ରତି ସବୁ ଲୁଚିକି ରହିଥିଲେ। ବସୁଦେବଙ୍କର ଗୋଟିଏ ପତ୍ନୀ ଥିଲେ ନନ୍ଦରେ ନନ୍ଦବ୍ରଜରେ ଆଉ ଗୋଟେ ପତ୍ନୀ ତାଙ୍କ ପାଖରେ ଥିଲେ ଦେବକୀ ଆଉ ଯେଉଁ ପତ୍ନୀମାନେ 16 ଜଣ ପତ୍ନୀ ତାଙ୍କ ଅଛନ୍ତି କହିଲା ଆଉ ଯେଉଁ 14 ଜଣ ପତ୍ନୀ ସେ ସବୁ ଲୁଚିକି ରହିଥିଲେ ଆଉ ସବୁ ଯେତେ ଯାଦବ ମାନେ ସବୁ ରହିଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ ଯାଦବ ମାନେ ସବୁ ରହିଛନ୍ତି କି କୋଉ ସବୁ ଲୁଚିକି ରହିଥିଲେ ତେଣୁ ସେମାନଙ୍କର ଯୋଉ ଭୟ ଥିଲା ସେ ଭୟ ଚାଲିଗଲା। ତାପରେ ପିତା ମାତାଙ୍କୁ ଉଦ୍ଧାର କଲେ ଉଗ୍ରସ୍ୱାମୀଙ୍କୁ ରାଜା କରେଇଲେ ଏସବୁ କଥା ପୂର୍ବରୁ ମୋତେ କୁହାଯାଇଛି। ତେଣୁ ଏଇଠି ଭଗବାନଙ୍କର ବିଜାତୀୟ ସଂସ୍କାର ହେଇନଥିଲା ଉପଯୁକ୍ତ ଗ୍ରହଣ କରିନଥିଲେ ତେଣୁ ବସୁଦେବ ତାଙ୍କର ବିଜାତୀୟ ସଂସ୍କାର କଲେ ସେ ପାଠ ପଢ଼ିନଥିଲେ ଏ ପର୍ଯ୍ୟନ୍ତ କୌଣସି ପାଠ ପଢ଼ିନଥିଲେ ସେ 11 ବର୍ଷ ହେଇଗଲା କିନ୍ତୁ କୌଣସି ପାଠ ପଢ଼ିନଥିଲେ ତେଣୁ କୋଉଠି ପଢ଼େଇବେ ପଠେଇଲେ କୋଉଠିକି ଉଜ୍ଜୟିନୀ ପଠେଇଲେ ଉଜ୍ଜୟିନୀ ଥିଲେ ଶାନ୍ତିପାଣିମଣି ଶାନ୍ତିପାଣିମଣି ପାଖକୁ ପଠେଇଲେ ସେ କଥା କୁହାଯାଉଛି 45 ଅଧ୍ୟାୟ ବର୍ଣ୍ଣନା ଦଶମ ସମୟ 45 ଅଧ୍ୟାୟ ବର୍ଣ୍ଣନା କରାଯାଇଛି କଣ କହୁଛନ୍ତି କଣ କଲେ ନା ଶାନ୍ତିପାଣି ସକୃତୋକ୍ତ ବ୍ରହ୍ମା ଦ୍ୱିତୀୟ ସବିସ୍ତର ତସ୍ମୈ ପ୍ରାଦାମ୍ବରମ୍ ପୁତ୍ର ଭୂତମ୍ ପଞ୍ଚଜନୋଦରା ସାନ୍ଦୀପାନେ ସଂକଳ୍ପ ରଖେ ସାନ୍ଦୀପାନୀ ମୁନି ଇଏ ଗୋଟେ ଥର କହୁଥିଲେ ବେଦକୁ ସକ୍ରୋ କହିଲେ ଗୋଟେ ଥର କହିଲା ମାନେ ବ୍ରହ୍ମା ଦ୍ୱିତୀୟ ସହ ବିସ୍ତରଣ ବ୍ରହ୍ମା କହିଲେ ବେଦ ବିଷୟରେ ଯୋଉ କହୁଥିଲେ ସେ ବିସ୍ତରଣ ତାହାର ଯୋଉ ବିଭିନ୍ନ ପ୍ରକାର ବେଦର ସବୁ ବିଭିନ୍ନ ପ୍ରକାର ଅଙ୍ଗ ରହିଛି ଷଡ଼ାଙ୍ଗ ରହିଛି ବେଦର ଷଡ଼ାଙ୍ଗ ରହିଛି ତା ସହିତ ଯେତେବେଳେ କହୁଥିଲେ ଗୁରୁଦେବ ସାନ୍ଦୀପାନୀ ମୁନି କହୁଥିଲେ ଗୋଟିଏ ଥର କହିଦେଲେ ସେ ମନରେ ଦେଉଥିଲେ ଗୋଟିଏ ଥର ସକୃତ ପ୍ରତ୍ୟେ ତେଣୁ ଆମର ବେଦରେ କୁହାଯାଉଛି 64 କଳା ରହିଛି 64 ଶିକ୍ଷା ରହିଛି 64 ପ୍ରକାର ଶିକ୍ଷା ରହିଛି ଆପଣମାନେ ପ୍ରଭୁପାଦ ମହାରାଜଙ୍କର ଯୋଉ ରହିଛି ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ ସେଇଥିରେ ଦେଖିବେ 64 କଳା ବିଷୟରେ ବର୍ଣ୍ଣନା କରାଯାଇଛି କଣ କଣ ସବୁ ଶିକ୍ଷା ଦେଉଥିଲେ 64 କଳା ତେଣୁ 64 ଦିନରେ 64 କଳା ସେ ହାସଲ କରିଦେଲେ 64 ଦିନରେ ସବୁ ପାଠ ପଢ଼ିବେ 64 ଦିନରେ 2 ମାସ 4 ଦିନ 64 ଦିନ ଏଣୁ ପାଠ ସରିଗଲେ ଆଉ କିଛି ନାହିଁ ବାକି ତାଙ୍କ ଭଗବାନ ପ୍ରକୃତ ସବୁ ଜ୍ଞାନ ତାଙ୍କ ପାଖରେ ଅଛି ଆଚାର୍ଯ୍ୟ କହନ୍ତି ଯେତେବେଳେ ସନ୍ଦୀପନୀ ମୁନି ଯେ କୃଷ୍ଣ ବଳରାମଙ୍କୁ ଶିକ୍ଷା ଦେଉଥିଲେ ତାଙ୍କର ଯୋଉ ସନ୍ଦେହ ଥିଲା ସେ ଦୂର ହେଇଯାଉଥିଲା ଶିକ୍ଷା ଦେବା ମାଧ୍ୟମରେ ସିଏ କଣ ଶିଷ୍ୟର ସନ୍ଦେହକୁ ଦୂର କରିବେ ତାଙ୍କର ନିଜର ସନ୍ଦେହ ଦୂର ହେଇଯାଇଥିଲା ବେଦରେ ବହୁତ ପ୍ରକାର କଥା ରହିଛି କାରଣ ସନ୍ଦେହ ଆସିବ ଭଗବତୀତାରେ ଭାବ କରିଛନ୍ତି ଭାଗବତ କୁହାଯାଇଛି ବିଜ୍ଞତେ ହୃଦୟ ଗାନ୍ଧୀ ଚିଦ୍ୟତେ ସବୁ ସଂଶୟା ଏଇଭଳି ଭାବରେ ଯେତେବେଳେ ଆମେ ସବୁବେଳେ ଶ୍ରବଣ କରିବା ନିତ୍ୟ ଭାବରେ ସେ ଭୟା ଏମିତି ଗୋଟେ ସ୍ତର ଆସିବ ଯେଉଁଠି ଆମର ହୃଦୟ ଗାନ୍ଧୀ ଭେଦ କରିଯିବ ହୃଦୟ ଗାନ୍ଧୀ ଛିନ୍ନ ହେଇଯିବ ଏବଂ ଛିଦ୍ରତେ ସର୍ବ ସଂଶୟା ଆଉ କୌଣସି ସଂଶୟ ରହିବ ନାହିଁ କୌଣସି ଡାଉଟ୍ ରହିବ ନାହିଁ ଛିଦ୍ରତେ ସର୍ବ ସଂଶୟା ତେଣୁ ଯଦିଓ ସନ୍ଦୀପାନୀ ମାନେ ଗୁରୁ ସିଏ ଶିଷ୍ୟଙ୍କର ସନ୍ଦେହକୁ ଦୂର କରିବା କଥା କିନ୍ତୁ ତାଙ୍କର ନିଜର ସନ୍ଦେହ ସବୁ ରହିଥିଲେ କିନ୍ତୁ ଯେତେବେଳେ ଶିଷ୍ୟକୁ ଶିକ୍ଷା ଦେଉଛନ୍ତି ତାଙ୍କର ସନ୍ଦେହ ଦୂର ହେଇଗଲା। ଆଚ୍ଛା ତୁମେ ଏଇଟା କୁହନ୍ତୁ କି ଆମକୁ ଶିକ୍ଷା ହେବେ ତସ୍ମୀ ପ୍ରାଣ। ତାପରେ ସେ ବିଦାୟ ନେବା ପାଇଁ ଚାହିଁଲେ, ଗୁରୁଦେବ ଶିକ୍ଷା ଦେଇଦେଲେ ଆଉ କିଛି ନାହିଁ ତାଙ୍କ ପାଖରେ ଶିକ୍ଷା ଦେବା ପାଇଁ। ତେଣୁ ଶିଷ୍ୟକୁ ଶିଷ୍ୟ ବିଦାୟ ନେବା ପାଇଁ ଚାହିଁଲେ, ତେଣୁ ଶିଷ୍ୟ ପଚାରିଲେ, କୃଷ୍ଣ ବଳରାମ ପଚାରିଲେ, ଗୁରୁଦେବ କଣ ଆମେ ଆପଣଙ୍କୁ ଯତ୍ନ ଦେବୁ? ମୋର କିଛି ଯତ୍ନ ଦରକାର ନାହିଁ, ତମେ ମୋ ଶିଷ୍ୟ ହେଇଛ ସେତିକିରେ ମୁଁ ଧନ୍ୟ ହେଇଗଲି। ତମ ଭଳି ବ୍ୟକ୍ତି ମୋର ଶିଷ୍ୟ ହେଇଛନ୍ତି ମାନେ ମୁଁ ଧନ୍ୟ ହେଇଯାଇଛି। ଜାଣିଛନ୍ତି ଭଗବାନ ବୋଲି ସେଥିପାଇଁ ମୁନି ଏତେ ଜ୍ଞାନ ରହିଛି, ଭଗବାନ ଜାଣିବେ ନାହିଁ, ସେ ତାଙ୍କ ଶିଷ୍ୟ ହେଇକି ଆସିଛନ୍ତି। ସେ ମହାପ୍ରଭୁ ଭଗବାନ ତାଙ୍କ ଶିଷ୍ୟ ତାଙ୍କ ଗୁରୁ ରହିଥିଲେ ଈଶ୍ୱରପୁରୀ, ଈଶ୍ୱରପୁରୀ ଜାଣନ୍ତି ଭଗବାନ ବୋଲି ଏସବୁ କଥା ରହିଛି। ବର୍ଗାଚାର୍ଯ୍ୟ ବର୍ଗାଚାର୍ଯ୍ୟ ଯେତେବେଳେ ଯାଇଥିଲେ ନାମକରଣ କରିବା ପାଇଁ, ସେତେବେଳେ ସେ ପାଇଁ ଇଏ ହେଉଛନ୍ତି ଭଗବାନ କୃଷ୍ଣ ହେଉଛନ୍ତି କଣ ଆସ ବର୍ଣ୍ଣ ଶୈଳ ଗୁଣତର ଯୋଉ କଣ ଇଏ ହେଉଛନ୍ତି ସ୍ୱୟଂ ଭଗବାନ। କିନ୍ତୁ ଏଭଳି ଭାବରେ ନାମକରଣ କଲେ ନନ୍ଦ ମହାରାଜ ଭାବିଲେ ଇଏ ନାରାୟଣଙ୍କ ଭଳି ତାଙ୍କର ରହିଛି, ଶକ୍ତି ରହିଛି। କିନ୍ତୁ ଇଏ ଯେ ନାରାୟଣ ଯେ ତାଙ୍କର ତାଙ୍କ ଠାରୁ କିଛି ଶକ୍ତି ପ୍ରାପ୍ତ ହେଇଛନ୍ତି ସେଇଟା ସେ ବୁଝିପାରିଲେ ନାହିଁ, ଏଭଳି ଭାବେ କଥା କହିଥିଲେ ବର୍ଗାଚାର୍ଯ୍ୟ। ତେଣୁ ସେ କହିଲେ ମୋର ଦକ୍ଷିଣ ନାହିଁ କିଛି ଦକ୍ଷିଣା, ମୁଁ ଧନ୍ୟ ହେଇଗଲି ତମକୁ ଶିଷ୍ୟ କରିବି। ଦଶମ ସ୍କନ୍ଧ 45 ଅଧ୍ୟାୟରେ କେମିତି ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି, ଛନ୍ଦେହ ମହାଶକ୍ତି ରୂପ ସେ ମନା କଲେ ମଧ୍ୟ ପୁଣି ତାଙ୍କୁ କହିଲେ, ଏଭଳି ଭାବେ ପ୍ରଲୋଭନ ଦେଖେଇଲେ ସେ ବାଧ୍ୟ ହେଲେ ଠିକ୍ ଅଛି ମୋର ଦରକାର ନାହିଁ, ତମେ ଯେତେବେଳେ କହୁଛ ମୁଁ ଗୁରୁମାଙ୍କ ସହିତ ଆଲୋଚନା କରିକି କହିବି, ତମ ଗୁରୁମାଙ୍କ ସହିତ ଆଲୋଚନା କରିକି କହିବି ମୋର କଣ ଦରକାର, ଦକ୍ଷିଣା କଣ ଦରକାର। ତେଣୁ ସେଦିନ ରାତିରେ ସେ ଆଲୋଚନା କଲେ, କୃଷ୍ଣ ବଳରାମଙ୍କ ଶିକ୍ଷା ସେ ଦିଆଯାଇଛି। ଆ ଭିତରେ କେତେ କଣ ସବୁ ଘଟଣା ହେଇଯାଇଛି, ଗୋଟେ ଥର ବଣକୁ ଯାଇଥିଲେ କାଠ ଆଣିବା ପାଇଁ, କିଭଳି ବର୍ଷା ହେଲା ସବୁ କଥା ରହିଛି ସୁଦାମା ଥିଲେ ସେ ଦଶମଶ୍ରେଣୀ 80 ଅଧ୍ୟାୟ ବର୍ଣ୍ଣନା କରାଯିବ, ଯେତେବେଳେ ଯାଇଛନ୍ତି ସୁଦାମା ଭଗବାନ ପାଖକୁ ସେ ସେମାନେ ସେ କଥା ସେ କହୁଛନ୍ତି। 2 ଅଧ୍ୟାୟରେ ସୁଦାମା ଲୀଳା କେମିତି ବର୍ଣ୍ଣନା କରାଯାଇଛି, ଏସବୁ କଥା ଅନେକ ଲୀଳା ସବୁ ରହିଛି। ତେଣୁ ଏଠି କହୁଛନ୍ତି ତାଙ୍କୁ ଏଭଳି ପ୍ରଲୋଭନ ପଚାରିଲେ, ସନ୍ଦୀପ ନିମନ୍ତ ତାଙ୍କ ପତ୍ନୀଙ୍କୁ ପଚାରିଲେ, କୃଷ୍ଣ ବଳରାମଙ୍କ ଶିକ୍ଷା ଶେଷ ହେଇଯାଇଛି, ସେ ବିଦାୟ ନେବେ, ସେ ଚାହୁଁଛନ୍ତି କଣ ଦକ୍ଷିଣ ଦକ୍ଷିଣ ଦେବା ପାଇଁ କଣ ମାଗିବା ତାଙ୍କୁ ଦକ୍ଷିଣା। ସେ କହିଲେ ତମେ କହୁଛ ସେ ହେଉଛନ୍ତି ଭଗବାନ ବୋଲି, ତାଙ୍କୁ ଏଭଳି ଜିନିଷ ମାଗିବା ଯାଇକି ଅନ୍ୟମାନେ କେହି ଦେଇପାରିବେ ନାହିଁ, କଣ ମାଗିବା ନା ବୋଲି ପୁତ୍ର ମୃତ୍ୟୁବରଣ କରିଛି ସେ ମୃତ ପୁତ୍ରକୁ ମାଗିବା, ମୃତ ପୁତ୍ରକୁ ଦେବେ ଭଗବାନ, ଅସମ୍ଭବକୁ ସମ୍ଭବ କରିପାରିବେ, କର୍ତ୍ତୁମ ଅକର୍ତ୍ତୁମ ଅନ୍ୟତା କର୍ତ୍ତୁମ ସମର୍ଥ ହେଉଛନ୍ତି ଭଗବାନ। ତେଣୁ ତା ପରଦିନ ସନ୍ଦୀପନିମୁନି କହିଲେ ଆମର ପୁତ୍ର ମୃତ୍ୟୁବରଣ କରିଯାଇଥିଲା ପ୍ରଭାସ କ୍ଷେତ୍ରରେ, ତମେ ତାକୁ ଫେରେଇକି ଆଣ, ଆ ଭିତରେ ଅନେକ ବର୍ଷ ହେଇଯାଇଛି, ତାଙ୍କ ପୁତ୍ର ମୃତ୍ୟୁବରଣ କରିବାର ଅନେକ ବର୍ଷ ହେଇଯାଇଛି, ପିଲାଦିନ ସମୟରେ ସେ ମୃତ୍ୟୁବରଣ କରିଥିଲା, ଆ ଭିତରେ ଅନେକ ବର୍ଷ ବିତି ଯାଇଛି। କିନ୍ତୁ ସେଠି କଥା କହୁଛନ୍ତି କଣ ନା ତସ୍ମୀ ପ୍ରାଦାତ୍ ପରମ ପୁତ୍ର, ତେଣୁ ତାଙ୍କୁ ସେହି ପୁତ୍ରକୁ ପ୍ରଦାନ କଲେ, କିଭଳି ପ୍ରଦାନ କଲେ ମୃତମ ପଞ୍ଚଜନୋଦରା, ତେଣୁ କୃଷ୍ଣ ବଳରାମ ସେ ଗଲେ ଗୁରୁଙ୍କଠାରୁ ବିଦା ନେଇକରି ପ୍ରଭାସ କ୍ଷେତ୍ରକୁ ଗଲେ, ଯେଉଁଠି ସମୁଦ୍ରରେ ତାଙ୍କର ପୁତ୍ର ମୃତ୍ୟୁବରଣ କରିଥିଲେ। ତେଣୁ ସେଇଠି ଯେତେବେଳେ ପହଞ୍ଚିଗଲେ ବରୁଣ ଦେବ ଆସିକରି ହାତ ଯୋଡ଼ିକିରି ପ୍ରଣାମ କଲେ, ପ୍ରଭୁ କଣ ଆମେ ଆପଣଙ୍କ ସେବା କରିବୁ ନା ଆମର ଗୁରୁପୁତ୍ରଙ୍କୁ ପ୍ରଦାନ କର ଶୀଘ୍ର, ନା ପ୍ରଭୁ ମୁଁ ଜାଣିନାହିଁ କିନ୍ତୁ ମୋର ଏ ଜଳରେ ଗୋଟେ ଅସୁର ରହିଛି, ପାଞ୍ଚଜନ୍ୟ ଅସୁର ରହିଛି, ସିଏ ନେଇ ଯାଇପାରେ। ତେଣୁ ଭଗବାନ କୃଷ୍ଣ ଏକୁଟା ଡେଇଁଲେ ସମୁଦ୍ର ଭିତରକୁ ଡେଇଁଲେ, ଡେଇଁକିରି ସେ ପାଞ୍ଚଜଣଙ୍କୁ ବଦ୍ଧ କଲେ, ସେଇଠି ତାରି ସେଇ ତା ଶରୀରରୁ ଏଇ ପାଞ୍ଚଜଣ ସନ୍ତ ବାହାରିଛି। ଭଗବାନ ଶଙ୍କର ନାମ ପାଞ୍ଚଜନ୍ୟ ପାଞ୍ଚଜନ୍ୟ କେଶ ଦେବଦତ୍ତ ଧନଞ୍ଜୟ ସେ ଭଗବତୀ ତ କହିଲେ କି ନା ଶଙ୍କର, ତେଣୁ ଦେଖିଲେ ସେ ପିଲା ନଥିଲା ଭଗବାନର ଅଦ୍ଭୁତ ଲୀଳା। ତେଣୁ ଭଗବାନ କୃଷ୍ଣ ବଳରାମ ରଥରେ ଚଢ଼ିକି ଯାଇ ପହଞ୍ଚିଗଲେ ସଞ୍ଜୀବନୀପୁରୀ ଯମରାଜପୁରୀରେ ପହଞ୍ଚିଗଲେ, ସେଠି ଶଙ୍କର ନାମ କରିଦେଲେ, ଯେତେବେଳେ ଅନ୍ୟ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି। ନର୍କ ନିକଟରେ ତାଙ୍କର ରହିଥିଲେ, ଶଙ୍କ ନାମ ଶୁଣିକରି ନର୍କରେ ଯେଉଁମାନେ ସବୁ ଥିଲେ ଅନ୍ୟ ବହୁ କାଳ ଧରି ରହିଥିଲେ, ଦନ୍ତଣା ପାଉଛି ଛଟପଟ ଛଟପଟ ହୋଇଥିଲେ, ସେମାନେ ସବୁ ଭଗବତ ଥାଉ ଗଲେ। ଏସବୁ ଅନ୍ୟ ଗର୍ଗା ସଂହିତା ଏକ ସେ ବର୍ଣ୍ଣନା କରାଯାଇଛି। ତେଣୁ ଯମରାଜ ଆସି ପହଞ୍ଚିଗଲେ, ଯମରାଜ ଆସି ପ୍ରଣାମ କଲେ, ପ୍ରଭୁ କଣ ଆମେ ଆପଣଙ୍କର ସେବା କରିବୁ ନା ତମେ କୌଣସି ବିଚାର ନ କରିକିରି ଆମର ଗୁରୁପୁତ୍ରଙ୍କୁ ପ୍ରଦାନ କର, ପ୍ରକୃଷ୍ଟ ରୂପେ ପ୍ରଦାନ କର। ପ୍ରଦାନ କରିବା ଅର୍ଥ ହେଉଛି କ'ଣ ନା, ଯୋଉ ବୟସରେ ଛୋଟ ବୟସରେ ମୃତ୍ୟୁବରଣ କରିଥିଲେ ସେଇ ବୟସରେ ତାଙ୍କୁ ପ୍ରଦାନ କର, ତା ଭିତରେ ଅନେକ ବୟସରେ ଚାଲିଛି। କିନ୍ତୁ ଯମରାଜ ମଧ୍ୟ ତାକୁ ଆଣିକି ଦେଲେ। ଆଚାର୍ଯ୍ୟ ଟିକାର କହନ୍ତି, ଯଦି ଭଗବାନ ଶଙ୍କରେ ନର୍କବାସ ମାନେ ସବୁ ଉଦ୍ଧାର ପାଇଗଲେ ତାହେଲେ ଇଏ କେମିତି ରହିଗଲେ। ଯମରାଜ ତାଙ୍କୁ ସ୍ପେଶାଲ ଆରେଞ୍ଜମେଣ୍ଟ କରିଥିଲେ, ତେଣୁ ସେ ତାଙ୍କୁ ଆଣିକି ଦେଲେ। ଯୋଉ ବୟସରେ ସମୁଦ୍ରରେ ସେ ପତନ ହେଇଥିଲେ ସେଇ ବୟସରେ ଆଣିଦେଲେ। ଆଚାର୍ଯ୍ୟ ସବୁ ଟିକାର କହିଛନ୍ତି, ତାଙ୍କୁ ଦେଖିକିରି ପିତାମା ତାଙ୍କର କେତେ ଆନନ୍ଦ। ତେଣୁ ଭଗବାନ କହିଲେ, ଆଉ କଣ ଦେବୁ ଆପଣଙ୍କୁ, ଆଉ କିଛି ବର ଗ୍ରହଣ ଆଉ କିଛି ଦକ୍ଷିଣା ନିଅନ୍ତୁ ନା। ମୁଁ ବହୁତ ସନ୍ତୁଷ୍ଟ ଏଭଳିଆ ସେ ଯାଇକି ବିଦାୟ କଲେ। 45,000 ଏଇଟା କୁହାଯାଏ, ତସ୍ମୈ ପ୍ରହ୍ଲାଦ ପରମ ପୁତ୍ର ମୃତମ ପଞ୍ଚ ଜନୋଦରା। ତାପରେ ଭଗବାନ ଫେରିଲେ କୋଉଠିକି ନା ମଥୁରା, ମଥୁରାରେ ସେ ସମୟରେ ଥିଲେ। ମଥୁରା ରହିକରି 46 ଏବଂ 47 ଏ ଦୁଇଟି ଅଧ୍ୟାୟରେ ଘଟଣା କରାଯାଇଛି ଯେ କେମିତି ସେ ପଠେଇଥିଲେ ଉଦ୍ଧବଙ୍କୁ, ବୃନ୍ଦାବନ ପଟେ ବୃନ୍ଦାବନ କୁହାଯାଏ। ଭାଗବତ ସମୟରେ 3 ଜଣ ହରିଦାସଙ୍କ ନାମ ରହିଛି, 3 ଜଣ ହରିଦାସ, ଜଣେ ହେଉଛନ୍ତି ଯୁଧିଷ୍ଠ ମହାରାଜ, 10 ସ୍କନ୍ଧ 75 ଅଧ୍ୟାୟରେ ତାଙ୍କ ବିଷୟରେ କୁହାଯାଇଛି। ରାଜସ୍ୱ ଯଜ୍ଞ ଯୋଗ କରିଥିଲେ ଏ ଦେବତାମାନେ, ମୁନି ଋଷିମାନେ, ରାଜାମାନେ ଏଭଳି ଭାବରେ ଆପ୍ୟାୟିତ ହୋଇଥିଲେ, ସେମାନେ ପ୍ରଶଂସା କରିପାରିବା ଯାଉଛନ୍ତି, ଏତେ ପ୍ରଶଂସା କଲେ ମଧ୍ୟ ସେ ତୃପ୍ତ ହୋଇପାରୁନାହାନ୍ତି। ରାଜସ୍ୱ ମହୋଦୟ ହରିଦାସ, କଣ ରାଜସ୍ୱ ମହୋଦୟ ହରିଦାସ, ହରିଦାସ ଯୁଧିଷ୍ଠ ମହାରାଜ ହରିଦାସ ବୋଲି କୁହାଯାଉଛି ଏଠି, କାହିଁକି ନା ସେମାନେ ଏଭଳି ଭାବରେ ଯୁଧିଷ୍ଠ ମହାରାଜ ତାଙ୍କୁ ଆପ୍ୟାୟିତ କରିଥିଲେ। ନୈବ ତ୍ରୁପନ୍ ପ୍ରଶଂସତ, ସେମାନେ ଯେତେବେଳେ ଫେରିକି ଯାଉଛନ୍ତି ଯୁଧିଷ୍ଠ ମହାରାଜଙ୍କ ପ୍ରଶଂସନ କରୁଛନ୍ତି, ଗୁଣଗାନ କରୁଛନ୍ତି, କିଭଳି ଭାବରେ ସେ ତୃପ୍ତ ହୋଇପାରୁନାହାନ୍ତି ନା ମର୍ଯ୍ୟା ପିଇବନ୍ ଅମୃତମ୍ ଯଥା। ମୃତ୍ୟୁ ବ୍ୟକ୍ତିକୁ, ମୃତ ବ୍ୟକ୍ତିକୁ ଯଦି ଅମୃତ ପ୍ରଦାନ କରାଯାଏ ଯେଭଳି ସେ କେବେ ତୃପ୍ତ ହୋଇପାରିବ ନାହିଁ ସେଭଳି ଭାବେ ସେଠି ହରିଦାସ କୁହାଯାଇଛି, ଯୁଧିଷ୍ଠ ମହାରାଜ ହରିଦାସ କୁହାଯାଇଛି। ତାପରେ 46 ଏବଂ 47 ଅଧ୍ୟାୟ ଉଦ୍ଧବ ଯାଇଛନ୍ତି ବୃନ୍ଦାବନ ଗଲେ, 11 ମାସ କାଳ ରହିଲେ ସେଠି, 11 ମାସ କାଳ ରହିକରି ସେ କଣ କଲେ, ଏଭଳି ଭାବରେ ବ୍ରଜବାସୀମାନେ ଭଗବାନ ବିରୋଧରେ କଣ୍ଡନ କରୁଥିଲେ। ଆମେ ଶୁଣୁଥିଲେ 10 ସ୍କନ୍ଧ 31 ଅଧ୍ୟାୟ କଥା, ଭଗବାନ ଥିଲାବେଳେ କିଭଳି କଣ୍ଡନ କରୁଥିଲେ, ଆଉ ଯେତେବେଳେ ଭଗବାନ ଚାଲିଗଲା ପରେ କିଭଳି କଣ୍ଡନ ନ କରୁଥିଲେ ସିଏ ଚିନ୍ତା କରନ୍ତି। କିନ୍ତୁ ଉଦ୍ଧବ ଏଭଳି ଭାବରେ ଭଗବାନଙ୍କ ଗୁଣଗାନ କଲେ, କୁହାଯାଇଛି ସରିତ୍ ବନା ଗିରି ଦ୍ରୋଣ ବିକ୍ଷ ପୁଷ୍ପିତ ଧ୍ରୁବା କୃଷ୍ଣ ସଂସ୍ମାରମ ରେମେ ହରିଦାସ ବଜୋ ପସନ୍ଦ। ଯଦିଓ ସେ ମଥୁରାର ପ୍ରଧାନମନ୍ତ୍ରୀ ଥିଲେ କିନ୍ତୁ 11 ମାସ କାଳେ ଆସି ରହିଗଲେ ବୃନ୍ଦାବନ, 11 ମାସ କାଳ ଭଗବାନ ତାକୁ ପଠେଇଥିଲେ, ଦିନେ ଦୁଇ ଦିନ ହେଇକି ଆସିବେ ଦୂତ ହିସାବରେ ପଠେଇଥିଲେ, କିନ୍ତୁ ସେ ରହିଗଲେ 11 ମାସ କାଳ। ଏ ଲୀଳାଟିକୁ ବିସ୍ତାର ବର୍ଣ୍ଣନା କରାଯାଇଛି 46 ଏବଂ 47। ଗୋପୀମାନେ ଭଗବାନ ବିରହରେ ଯୋଉ ତାଙ୍କର ଭାବ ଦେଖାଉଥିଲେ, ଇଏ ଯୋଉ ଆମେ କହୁଥିଲେ ପ୍ରଥମେ ଉଦ୍ଧବ, ଉଦ୍ଧବ ବୁଦ୍ଧିସତ ବୁଦ୍ଧିମାନ ବ୍ୟକ୍ତିମାନ ଭିତରେ ଶ୍ରେଷ୍ଠ ଥିଲେ, ସେ ହେଉଛନ୍ତି ବୃହସ୍ପତିଙ୍କର ଶିଷ୍ୟ, ତାଙ୍କର ଜ୍ଞାନ ଫେଲ୍ ମାରିଲା, ତେଣୁ ସେ ଗୋପୀମାନଙ୍କର ପାଦରେଣୀଙ୍କୁ ବନ୍ଦନା କରୁଛନ୍ତି। ସେଟା କହୁଛନ୍ତି, ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀଣା ପାଦରେଣୀ ଅଭିକ୍ଷଣ ସହ କଣ ନା, ଯାସା କୃଷ୍ଣ ପଥ ଗୀତାମ ପୁନଃ ଭବନ ତ୍ରୟମ। ଗୋପୀମାନଙ୍କର ଯୋଉ କଥା ସବୁ ରହିଛି ଭାଗବତ ବିଭିନ୍ନ ସ୍ଥାନରେ ଗୋପୀମାନଙ୍କ ଗୀତ ସବୁ ରହିଥାଏ, ବିରହ ଗୀତ, ଯୁଗଳ ଗୀତ, ପ୍ରଣୟ ଗୀତ, ଏଭଳି ବିଭିନ୍ନ ପ୍ରକାର ବେଣୁ ଗୀତ, ଅନେକ ପ୍ରକାର ଗୀତ ରହିଛି ଗୋପୀମାନଙ୍କର କଥା। ମହାପ୍ରଭୁ ପୁରୀରେ ଆସିଥିଲେ, 45 ବର୍ଷ କାଳ ରହିଲେ ଓଡ଼ିଶାରେ, ଆମେ ସେଦିନ କହୁଥିଲେ କଟକ ଦେଇ ଯାଇଛନ୍ତି, କଟକରେ ମଧ୍ୟ ରହିଥିଲେ। ତେଣୁ ସେଇଠି ଯେତେବେଳେ ଗୋଟିଏ ରଥଯାତ୍ରା ସମୟରେ ଭଗବାନ ରଥ ଟାଣି ଟାଣିକରି ବିଶ୍ରାମ ରହିଛନ୍ତି, ଯେଉଁ ଆମ ବଡ଼ମଣ୍ଡି ନିକଟରେ ବର୍ତ୍ତମାନ ଯେଉଁ ରହିଛି ରାୟ ରାମାନନ୍ଦ ସ୍ଥାନ, ବର୍ତ୍ତମାନ ଯେଉଁ ରହିଛି ଷ୍ଟାଣ୍ଡ ହେଇଛି ବସ୍ ଷ୍ଟାଣ୍ଡ ରହିଛି ସେଇ ସ୍ଥାନ ସେଇଟା। ତେଣୁ ସେ ସମୟ ରାଜା ଥିଲେ ପ୍ରତ୍ୟୁତ ଦେବ, ତେଣୁ ସେ ଗୋଟେ ବୈଷ୍ଣବ ବେଶରେ ଯାଇକରି ଭଗବାନଙ୍କର ପାଦ ସମ୍ମାନ କରୁଥିଲେ। ପାଦ ସମ୍ମାନ କରିକରି ଏଇ ଯୋଉ ଦଶମ ଏକତିରିଶ ଅଧ୍ୟାୟ ଏ ଯୋଉ ରହିଛି ଗୋପୀ ଗୀତ ଗାନ କରୁଥିଲେ। ଉଣେଇଶଟି ଶ୍ଳୋକ ଅଛନ୍ତି ତାହେଲେ ନବମ ନମ୍ବର ଶ୍ଳୋକକୁ ଯେତେବେଳେ ଗାନ କରୁଥିଲେ ତବ କଥାମୃତ ତପ୍ତ ଜୀବନ କବି ବିରିତାଂ ପରମ ସାବହଂ ଶ୍ରବଣ ମଙ୍ଗଳଂ ଶ୍ରୀମଦାତତଂ ଭୁବି ଗୁଣାନ୍ତି ତେ ଭୁରି ଦାରଣ। ଯେତି କହିଦେଲେ ମହାପ୍ରଭୁ କୁଣ୍ଡେଇ ପକେଇ ଘୁରିଦା ଘୁରିଦା କହି କୁଣ୍ଡେଇ ପକେଇ ଏଭଳି ନାହିଁ ଗୋପୀ ମା କଥା ତ୍ରିଭୁବନକୁ ପବିତ୍ର କରିଦେଉଛି। ତେଣୁ ଇଏ ଯଦିଓ ହରିଦାସ ତାଙ୍କୁ କୁହାଯାଇଛି କିନ୍ତୁ ସେ କହୁଛନ୍ତି ପ୍ରକୃତ ଭଗବାନଙ୍କ ଶ୍ରେଷ୍ଠ ଭକ୍ତ ହେଉଛନ୍ତି ଗୋପୀ ମା, ତେଣୁ ସେ ତାଙ୍କ ପାଦ ଦୋଳିକୁ କାମନା କରିଛନ୍ତି ବୋଲି ଶୋକ ଅଛନ୍ତି ଦଶମ ସତଚାଳିଶ ଅଧ୍ୟାୟରେ। ତେଣୁ ଏଇଭଳି ଭାବରେ ଯୋଉ ରହିଛି ତାହାପରେ ଭଗବାନଙ୍କର ଏଇ ତେଇଶ ବର୍ଷ ଅଠର ବର୍ଷ କାଳ ମଥୁରାରେ ଯୋଉ ରହିଲେ ପ୍ରତିବର୍ଷ ଜରାସନ୍ଧ ତେଇଶ ଅକ୍ଷଣୀ ସୈନ୍ୟ ଆଣିକି ଆସୁଥିଲା। ତେଇଶ ଅକ୍ଷଣୀ ସୈନ୍ୟ କହିଲେ ପଚାଶ ଲକ୍ଷ ତିରିଶ ହଜାର ସୈନ୍ୟ ଆଣିକି ଆସୁଥିଲା। କେତେ ପଚାଶ ଲକ୍ଷ ତିରିଶ ହଜାର ପ୍ରତିବର୍ଷ ତେଇଶ ଅକ୍ଷଣୀ ସୈନ୍ୟ, ଗୋଟିଏ ଅକ୍ଷଣୀ ସୈନ୍ୟ ହେଉଛି ଦୁଇ ଲକ୍ଷ ଅଠର ହଜାର ସାତଶହ, ଗୁଣିଲେ ଆସିବା ପାଖାପାଖି ଏତିକି ଆସିବ। ତେଣୁ ଏଇଭଳି ଭାବରେ ଅଠର ବର୍ଷ କାଳ ଚାଲିଗଲା। ତେଣୁ ତାପରେ ଜରାସନ୍ଧ ଯେତେବେଳେ ଅଠର ଥର ପାଇଁ ଆକ୍ରମଣ କରିଥିଲା ସେହି ସମୟରେ ଭଗବାନ ପଳାୟନ କଲେ, ତା ପାଇଁ ମଧ୍ୟ ଗୋଟେ କାରଣ ରହିଛି। ତେଣୁ ସେ ପଳେଇ ସେ ଭଗବାନ ଗୋଟେ ନାମ ଯେ ରଣଚୋର ଦ୍ୱାରକାରେ ସେ ମନ୍ଦିର ରହିଛନ୍ତି ଗୁଜୁରାଟରେ ସେ ରହିଛନ୍ତି ରଣଚୋର ସାର ପୂଜିତ ହେଉଛନ୍ତି ଭଗବାନ। ଭଗବାନ ଯାହା କଲେ ମଧ୍ୟ ପୂଜିତ, କେବେ ହେଲେ ସେ ନିନ୍ଦନୀୟ ହେବେ ନାହିଁ, ଯେତେ ନିନ୍ଦନୀୟ କାର୍ଯ୍ୟ କଲେ ମଧ୍ୟ ସେ ପୂଜିତ ହେବେ। ସେ ହେଉଛି ଭଗବାନ, ଭଗବାନ ଭଗବତ ହେଉଛି ଏହିପରି ଭାବ। ଆମେ ଯେତେ ପ୍ରଶଂସନ କାର୍ଯ୍ୟ କଲେ ମଧ୍ୟ ନିନ୍ଦିତ ହେବା, କିନ୍ତୁ ଭଗବାନ ଯେତେ ନିନ୍ଦିତ କାର୍ଯ୍ୟ କଲେ ମଧ୍ୟ ସେ ପ୍ରଶଂସନୀୟ ହେବେ, ପ୍ରଶଂସିତ ହେବେ। ଏ ଭଗବାନ ସବୁ କିଛି ଦିବ୍ୟ। ତେଣୁ ଭଗବାନ ଯୋଉ ଗଲେ ଦ୍ୱାରକାକୁ ଗଲେ ଦ୍ୱାରକାରେ ସେ କଣ ଷୋହଳ ହଜାର ଶହେ ଆଠ ରାଣୀଙ୍କୁ ବିବାହ କରିଛନ୍ତି। ଏ ବାଉନ ଅଧ୍ୟାୟରୁ ଆରମ୍ଭ କରିକି ଅଠାବନ ଅଧ୍ୟାୟ ପର୍ଯ୍ୟନ୍ତ ଏ ସାତଟି ଅଧ୍ୟାୟରେ ଭଗବାନ ବିବାହ ଲୀଳା ବର୍ଣ୍ଣନା କରାଯାଇଛି। ଷୋହଳ ହଜାର ଶହେ ଆଠ ରାଣୀ ବିବାହ କରିଛନ୍ତି, ତେଣୁ ସେ କଥାକୁ ସଂକ୍ଷେପ ଏଠି କହୁଛନ୍ତି। କଣ ନା
ସମାହୃତା ଭୀଷ୍ମକ କନ୍ୟା ଶ୍ରିୟସର୍ବଶବର୍ଣ୍ଣୀନାଷୟସା ଗାନ୍ଧର୍ବୃତ୍ୟା ନିଶତାଂଶୁ ଭାବଂ ଜହ୍ନି ପଦମ ମୃଦ୍ଧି ଦଧ ସୁପର୍ଣ୍ଣ।
ପ୍ରଥମ ଯୋଉ ଭଗବାନ ବିବାହ କଲେ ରୁକ୍ମିଣୀକୁ, ରୁକ୍ମିଣୀକୁ ଯୋଉ ବିବାହ କଲେ ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବାଉନ ତେପନ ଚଉବନ ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଆଉ ସବୁ ଲୀଳାକୁ ଏତେ ବିସ୍ତାର ଭାବରେ ବର୍ଣ୍ଣନା କରେ, ଯଦି ପ୍ରତି ବିବାହକୁ ତିନି ତିନିଟି ଅଧ୍ୟାୟ ନେବେ ତାହେଲେ ଷୋହଳ ହଜାର ଶହେ ଆଠ ରାଣୀ ହେଲେ ନା କରେ। ଏ ରାଣୀମାନେ କେମିତି ଭଗବାନଙ୍କ ସହିତ ବିବାହ କରିଥିଲେ ଏଠି ଭାଗବତରେ ମଧ୍ୟ ବର୍ଣ୍ଣନା କରାଯାଇ ନାହିଁ, ଯୋଉ ବିବାହ ପ୍ରସଙ୍ଗରେ ବର୍ଣ୍ଣନା କରାଯାଏ ନାହିଁ, କିନ୍ତୁ ଦଶମ ସ୍କନ୍ଧ ତେୟାଅଶୀ ଅଧ୍ୟାୟରେ ବର୍ଣ୍ଣନା କରାଯାଏ। ରାଣୀମାନେ କହିଛନ୍ତି ସେଇଟା ଦ୍ରୌପଦୀଙ୍କୁ ଯୋଉ ରହିଛନ୍ତି କୁରୁକ୍ଷେତ୍ରରେ ଗୋଟେ ପଡିଥିଲା ସୂର୍ଯ୍ୟ ପରାଗ ସମୟରେ ଏଠି ରାଣୀମାନେ ସବୁ କହୁଛନ୍ତି ଦ୍ରୌପଦୀଙ୍କୁ ଦଶମ ସ୍କନ୍ଧ ତେୟାଅଶୀ ଅଧ୍ୟାୟରେ ବର୍ଣ୍ଣନା କରାଯାଏ କିଭଳି ଭାବରେ ଭଗବାନ ତମକୁ ବିବାହ କରିଥିଲେ ଷୋହଳ ହଜାର ଶହେ ଆଠ ରାଣୀ। ଏଠି ସଂକ୍ଷେପରେ କହିଲେ ରୁକ୍ମିଣୀ କଥା କହୁଛନ୍ତି ସମାହୁଲା ଭୀଷ୍ମକ କନ୍ୟା ଯେ ସାରା ପୃଥିବୀର ରାଜାମାନେ ସବୁ ଆସିଥିଲେ, ଗୋଟେ କଣ ମିଲିଟାରୀ କ୍ୟାମ୍ପ ହେଇଯାଇଥିଲା। ଭୀଷ୍ମକ କହିଲେ ଯୋଉ ରହିଛନ୍ତି ବର୍ତ୍ତମାନ ନାଗପୁର, ସେ ସମୟରେ ଥିଲା କୁଣ୍ଡିନପୁର, କୁଣ୍ଡିନପୁର ସେଇଠି ରୁକ୍ମିଣୀ ଦେବୀଙ୍କର ବିବାହ କରାଯାଇଛି। ରୁକ୍ମିଣୀ ଦେବୀ ଭଗବାନ କଥା ଶୁଣିକରି ସେ ଭଗବାନ ବିବାହ କରିବା ପାଇଁ ଚାହିଁଥିଲେ। ମୁନି ଋଷିମାନେ ଭୀଷ୍ମଙ୍କ ଏଭଳି ଭାବରେ ଜାଣିଥିଲେ କଣ ଭଗବାନ ଭକ୍ତ, ସେଠି ସବୁ ମୁନି ଋଷିମାନେ ଆସି ଭଗବାନ ଗୁଣଗାନ କରୁଥିଲେ। ଏ ଗୁଣଗାନ ଶୁଣିକରି ରୁକ୍ମିଣୀ ଦେବୀ ଭଗବାନଙ୍କୁ ତାଙ୍କୁ ସ୍ୱାମୀ ରୂପରେ ବରଣ କରିଥିଲେ। କିନ୍ତୁ ତାଙ୍କର ଯୋଉ ଭାଇ ରହିଛନ୍ତି କିଏ ନା ରୁକ୍ମିଣୀ, ସେ ଚାହୁଁଥିଲେ ତାଙ୍କୁ ଶିଶୁପାଳକ ବିବାହ ଦେବା ପାଇଁ। ଶିଶୁପାଳକ କୃଷ୍ଣଙ୍କର କୌଣସି ଭଲ ଗୁଣ ନାହିଁ, ତେଣୁ ରାତି ପାଇଲେ ସେ ବିବାହ କରିଥାନ୍ତେ ଶିଶୁପାଳନ, ସବୁ ବିବାହ କର୍ମ ପ୍ରତି ସବୁ ହେଇଯାଇଥିଲା। କିନ୍ତୁ ଭୀଷ୍ମ କନ୍ୟା କହିଲେ ରୁକ୍ମିଣୀ ଦେବୀ ପଠେଇ, ରୁକ୍ମିଣୀ ଦେବୀ ହେଉଛନ୍ତି ସୀତା ଦେବୀ, ଯୋଉ ଭଗବାନ କୃଷ୍ଣ ଚତୁଆ ଯୁଗରେ ରାମଚନ୍ଦ୍ର ରୂପରେ ଆସିଥିଲେ, ତାଙ୍କର ଯୋଉ ପତ୍ନୀ ଥିଲେ ସୀତା ଦେବୀ, ସେ ସୀତା ଦେବୀ ଆସନ୍ତି ବର୍ତ୍ତମାନ ରୁକ୍ମିଣୀ ଦେବୀ ରୂପରେ। ତେଣୁ ସେ ଗୋଟେ ଚିଠି ଦେଇଥିଲେ, ଯେଉଁ ଚିଠିରେ ସାତଟି ଶ୍ଳୋକ ଥିଲେ, ସାତଟି ଶ୍ଳୋକକୁ ଭଗବାନ କୃପା କରିକି ଆମମାନେ ମଧ୍ୟ ଶୁଣାଉଛନ୍ତି। ସେଇଟା ଭଗବାନ ଯେ ଗୋପନରେ ପଢିଲେ ନାହିଁ, ଗୋପନ କଲିଳା ଜଣେ କଣ ଜଣେ ପ୍ରେମିକା ଜଣେ ପ୍ରେମିକ ପାଖକୁ ଚିଠି ଲେଖୁଛନ୍ତି, ତାକୁ ସେ ଆଉ କାହାକୁ ଦେଖିବ, କିନ୍ତୁ ଭଗବାନ ଦେଖିବେ। ରୁକ୍ମିଣୀ ଦେବୀ ଯେଉଁ ଚିଠି ଲେଖିଥିଲେ ସାତଟି ଶ୍ଳୋକ ରହିଛନ୍ତି, ସେଇଟାକୁ ଭଗବାନ ନିଜେ ନ ପଢିକିରି ସେ ବ୍ରାହ୍ମଣଙ୍କୁ କହିଲେ ପଢିବା ପାଇଁ। ଏହି ମାଧ୍ୟମରେ ଆମେ ସବୁ ଜାଣିବା କେମିତି ଆମେ ଭଗବାନ ଭଲ ପାଇବା, ଏସବୁ ଶିକ୍ଷା ଦିଆଯାଉଛି। ତେଣୁ ଏ ଯୋଉ ରହିଛନ୍ତି ଚିଠି ଦେଇଥିଲେ, ଭଗବାନ ଗଲେ ରାତାରାତି ଯାଇ ପହଞ୍ଚିଗଲେ ଦ୍ୱାରକାରୁ ନାଗପୁର ଯାଇ ପହଞ୍ଚିଗଲେ, ବର୍ତ୍ତମାନ ନାଗପୁର ମହାରାଷ୍ଟ୍ର ରହିଛି ନାଗପୁର, ସେଠି ଆମର ଗୋଟେ ଇସ୍କନ କେନ୍ଦ୍ର କରାଯାଇଛି ନାଗପୁର, ସେଠି ପହଞ୍ଚିଗଲେ ସବୁ ରାଜାମାନେ ସବୁ ଦେଢ଼ ମାସ କାଳ ରହିଥିଲେ ସେଠି, କାଳେ କୃଷ୍ଣ ଆସିଯିବେ ତାଙ୍କୁ ବାନ୍ଧି ଦେବା। କିନ୍ତୁ ବିବାହ ପୂର୍ବରୁ ଯେତେବେଳେ ରୁକ୍ମିଣୀ ଦେବୀ ଯାଉଛନ୍ତି ବିରାଟ ପ୍ରସେସନରେ ଯାଇକି ସେଠି ତାଙ୍କର ଯୋଉ ରହିଛନ୍ତି ଦେବୀ ରହିଛନ୍ତି ଦୁର୍ଗା ଦେବୀ, ତାଙ୍କୁ ପୂଜା କରିବା ପାଇଁ ଯାଇଛନ୍ତି, ସୈନ୍ୟମାନଙ୍କ ସହିତ ଯାଇଛନ୍ତି। ପୂଜା କରିସାରି ଯେତେବେଳେ ଆସୁଛନ୍ତି ରୁକ୍ମିଣୀ ଦେବୀ କଣ କଲେ, କୃଷ୍ଣ କୋଉଠି ଅଛନ୍ତି ଦେଖିବା ପାଇଁ ତାଙ୍କ ଓଢ଼ଣା ଦେଖିଦେଲେ, ଏମାନେ ସବୁ ରାଜା ସବୁ ପ୍ରସ୍ତୁତ ହେଇକି ରହିଛନ୍ତି, ଖଡ଼ଗ ଖଡ଼ଗ ଧରିକିରି କିଏ ରଥ ଉପରେ କିଏ ଅଶ୍ୱ ଉପରେ କିଏ ଗଜ ଉପରେ ସବୁ ପ୍ରସ୍ତୁତ ହେଇକି ରହିଛନ୍ତି, ସାବଧାନ ହେଇକି ରହିଛନ୍ତି, ସାବଧାନ ପୋଜିସନରେ ବିଶ୍ରାମ ନେଇନାହାନ୍ତି, କାଳେ କୃଷ୍ଣ ଆସିବେ ତାଙ୍କୁ ତାଙ୍କୁ ଆମେ ବାଧା ଦେବା, ହତ୍ୟା କରିବାକୁ ରହିଛନ୍ତି, ସବୁ ବିଶ୍ୱର ରାଜାମାନେ ସବୁ ଆସିଥିଲେ। କିନ୍ତୁ ଯେତେବେଳେ ରୁକ୍ମିଣୀଙ୍କର ମୁଖ ଦେଖିଦେଲେ, ପ୍ରକୃତ ରୁକ୍ମିଣୀଙ୍କର ଆଚାର୍ଯ୍ୟମାନେ କହନ୍ତି ରୁକ୍ମିଣୀଙ୍କର ମୁଖ ସେମାନେ ଦେଖିପାରି ନାହାନ୍ତି, କାରଣ ରୁକ୍ମିଣୀ ଦେବୀ ହେଉଛନ୍ତି ଇଏ କଣ ନା ସଚିଦାନନ୍ଦ, ତାଙ୍କର ହେଉଛି ଶରୀର ହେଉଛି କିଭଳି ଭାବେ ନା ଅପ୍ରାକୃତ ଶରୀର, ଏ ପ୍ରାକୃତ ଶରୀର ବ୍ୟକ୍ତିମାନେ ତାଙ୍କୁ ଦେଖିପାରିବେ ନାହିଁ। ତେଣୁ ରୁକ୍ମିଣୀ ଦେବୀଙ୍କର ଯୋଉ ସୌନ୍ଦର୍ଯ୍ୟ ରହିଛି ତାହାର କେବଳ ମାୟା ରୂପଟିକୁ ସେମାନେ ଦେଖିଦେଲେ, ଦେଖିଦେଇକି ସେ ପଡ଼ିଗଲେ ତାହେଲେ ତାହେଲେ ପଡ଼ିଗଲେ ଦେଖିଲେ ଆଉ ସେମାନେ କଣ ଯୁଦ୍ଧ କରିବେ, ଭଗବାନ ତାଙ୍କ ରଥରେ ଆସିଲେ ଏବଂ ରୁକ୍ମିଣୀ ଦେବୀଙ୍କୁ ହାତ ଧରିକିରି ନେଇଗଲେ, ସମସ୍ତ ସାମ୍ନାରେ ନେଇଗଲେ ଭଗବାନ, ଏଇଭଳି ଭାବରେ ଭଗବାନ ବିବାହ କଥା ରହିଛି, ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏଇଭଳି ଭାବରେ ଅନେକ ବିବାହ, ଏଠି ରୁକ୍ମିଣୀ ଦେବୀ କଥା କହୁଛନ୍ତି, ଏଇଭଳି ଅନେକ ବିବାହ ସବୁ ରହିଛି, 16,108 ରାଣୀ ବିବାହ କରିବେ, ଆମେ ଏସବୁ ପାଠ କରିବାନି, ସମୟ କମ୍ ରହିଛି, ଆମେ ସମ୍ପର୍କରେ କହିଦେବା। ଏଇଭଳି ଭାବେ ପ୍ରଥମ ପତ୍ନୀ ହେଉଛନ୍ତି ରୁକ୍ମିଣୀ ଦେବୀ, ବହୁତ ଧୁମଧାମରେ ପାଳନ କରାଯାଉଥିଲା ଦ୍ୱାରକାରେ, ସବୁ ଘରେ ବର୍ଣ୍ଣନା କରାଯାଉ, ସବୁ ଘରେ ଭଗବାନଙ୍କ ବିବାହ ହେଉଥିଲା ଗୋଟିଏ ସ୍ଥାନରେ ହେଉଥିଲା, କିନ୍ତୁ ସମସ୍ତ ଦ୍ୱାରକାବାସୀମାନେ ଭାବୁଛନ୍ତି ତାଙ୍କର ଗୃହରେ ବିବାହ ହେଉଛି, ସମସ୍ତେ ଭାବୁଛନ୍ତି ଆମର ପୁତ୍ରର ବିବାହ ହେଉଛି, ଏଇ ଭାବ ସବୁ ଘରେ ଭାବୁଛନ୍ତି ଆମର ଗୃହରେ ହେଉଛି ବିବାହ, କି ଭଲ ପାଉଥିଲେ ଭଗବାନଙ୍କୁ କୃଷ୍ଣଙ୍କୁ, ଏତେ ବହୁତ ଭଲ ଭାଗ୍ୟର କଥା, ଭଗବାନଙ୍କ ଲୀଳାରେ ସେମାନେ ସାମିଲ ହେଇଛନ୍ତି ଏବଂ ସେ ଭାଗ୍ୟ ମଧ୍ୟ ଆମକୁ ପ୍ରଦାନ କରାଯାଉଛି। ଆମେ ମଧ୍ୟ ଏଇ କଥା ଶୁଣୁଛେ, ଆମେ ଭଗବାନ ସହିତ ସଂଗ୍ରହଣ କରୁଛେ, ଇଏ ହେଉଛି ଅଧ୍ୟୟ ଜ୍ଞାନ। ଦୁଇ ପ୍ରଭୁପାଦ ମହାରାଜ କହନ୍ତି, ପାଚାର୍ଯ୍ୟ କହନ୍ତି, ଦୁଇ ପ୍ରକାର ଆମେ ସଂଗ୍ରହ କରୁଛେ, ବପୁ ସଂଘ ଏବଂ ବାଣୀ ସଂଘ, ଯେତେବେଳେ ଆଚାର୍ଯ୍ୟମାନେ ରୁହନ୍ତି ତାଙ୍କର ଆମେ ବପୁ ସଂଘ କରୁଛେ, କିନ୍ତୁ ଯେତେବେଳେ ସେମାନେ ଚାଲିଯାଆନ୍ତି ସେତେବେଳେ ଆମେ ତାଙ୍କର ବାଣୀ ସଂଘ କରୁଛେ। ଆଜି ଆମେ ସବୁଦିନେ କଟକ କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି, ସବୁଦିନେ ପ୍ରଭୁପାଦଙ୍କ ବାଣୀ ସଂଘ ପ୍ରଦାନ କରାଯାଉଛି। ଆଜିକର କ'ଣ ଥିଲା, ଆଜିକର ଆଜିର ଦିନରେ ପ୍ରଭୁପାଦଙ୍କ ବାଣୀ କ'ଣ ଥିଲା, ବାଣୀ ସଂଘ ଆମେ କରୁଛୁ ପ୍ରଭୁପାଦ। ଏ କଥା ମାଧ୍ୟମରେ ମଧ୍ୟ ଆମେ ସେ ଭଗବାନଙ୍କ ସଂଘ ଲାଭ କରୁ, ବାଣୀ ସଂଘ କରୁଛେ। ଯାହା ହଉ, ଏଭଳି ଭାବରେ ତିନୋଟି ଅଧ୍ୟାୟରେ ଏଇ ଯେଉଁ ଲୀଳାଟି ବର୍ଣ୍ଣନା କରିଛି। ତାପରେ ଦ୍ୱିତୀୟ ବିବାହ କଲେ ନା କାହାକୁ କଲେ ନା ଯୋଉ ରହିଛନ୍ତି କିଏ ନା ସେ ହେଉଛନ୍ତି ଯୋଉ ରହିଛନ୍ତି ଭଗବାନ ରାମଚନ୍ଦ୍ରଙ୍କର ପାର୍ଶ୍ୱରେ ଥିଲେ ଭଲୁକ ଜାମ୍ବବା ଜାମ୍ବବତୀ ଜାମ୍ବବତୀକୁ ବିବାହ କଲେ। ଦ୍ୱିତୀୟ ଜାମ୍ବବତୀଙ୍କ ବୟସ କେତେ, ଜାମ୍ବବତୀ ହେଉଛନ୍ତି ଜାମ୍ବବାନଙ୍କର କନ୍ୟା, ଯିଏ ଜାମ୍ବବାନ ଭଗବାନ ରାମଚନ୍ଦ୍ରଙ୍କ ପାର୍ଶ୍ୱରେ ଥିଲେ। ତା ପୂର୍ବରୁ ମଧ୍ୟ ଜାମ୍ବବାନ ବହୁତ ଭଗବାନଙ୍କ ଅବତାର ସବୁ ଦେଖିଛନ୍ତି, ଅନେକ ଅବତାର ଦେଖିଛନ୍ତି। ଭଗବାନଙ୍କର ବାମନ ଦେବରୂପରେ ଆସୁଥିଲେ, ସମଗ୍ର ବିଶ୍ୱକୁ ସେ ପରିଭ୍ରମଣ କରିଥିଲେ, ଭଗବାନ ବାମନ ଦେବଙ୍କର ଗୁଣଗାନ କରୁଥିଲେ। ଏବଂ ତାଙ୍କର କନ୍ୟାଙ୍କୁ ସେ ଚାହୁଁଥିଲେ ଭଗବାନ ରାମଚନ୍ଦ୍ରଙ୍କୁ ବିବାହ ଦେବା ପାଇଁ, କିନ୍ତୁ ଭଗବାନ ରାମଚନ୍ଦ୍ର ଏକପତ୍ରୀ ବତା ଏକପତ୍ରୀ ବତ ତେଣୁ ସେ ତାଙ୍କୁ କହିଲେ ତାଙ୍କୁ ଅପେକ୍ଷା କରେ, ତେଣୁ ସେ ତପସ୍ୟା କରୁଥିଲେ। ଆଜି ଭଗବାନ ଆମେ କହିଥିଲେ କିଭଳି ଭାବରେ ଏଇ ଯୋଉ କଥା ସବୁ ଆମେ ଆଗରୁ ଥରେ କହିଥିଲେ ଗୋଟେ କଥାଟି, ଏଇ ଅଠେଇଶ ଦିନ ଆଉ ଅଠେଇଶ ରାତି ନନ୍ଷ୍ଟପ୍ ସେ ଯୁଦ୍ଧ କଲେ ଜମ୍ବବାନଙ୍କ ସହିତ ସେ ଗୁମ୍ଫାରେ। ଏ ସମତଙ୍କ ମଣି ପ୍ରସଙ୍ଗରେ ଆସିବା କଥା, ଯେତେବେଳେ 56 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଏଭଳି ଭାବରେ 28 ଦିନ କାଳ ଦିନ ରାତି 24 ଘଣ୍ଟା ନନ୍ଷ୍ଟପ୍, କୌଣସି ଖାଦ୍ୟ ନାହିଁ, କୌଣସି ପାନୀୟ ନାହିଁ, କୌଣସି ବିଶ୍ରାମ ନାହିଁ, ଏଭଳି ଯୁଦ୍ଧ ଚାଲିଛି। ଯୁଦ୍ଧ କଲା ପରେ ଜାମ୍ବବାନ ଜାଣିଲେ ଇଏ ମୋ ପ୍ରଭୁ। 56 ଅଧ୍ୟାୟରେ କହିଲେ ଜାଣେ ତ୍ୱାମ ସର୍ବ ଭୂତାନା ପ୍ରାଣ ଭୋଜ ସହବଳ ବିଷ୍ଣୁ ପୁରାଣ ପୁରୁଷମ ପ୍ରଭୁ ବିଷ୍ଣୁ ମହେଶ୍ୱର। ପ୍ରଭୁ ମୁଁ ଜାଣୁଛି ଆପଣ ହେଉଛନ୍ତି ସେଇ ମୋର ପ୍ରଭୁ, ସେ ରାମଚନ୍ଦ୍ର। ତେଣୁ ଏ ଯୋଉ ସମତ ମଣି, ସେ ସମତ ମଣି କଥା ପର କଥା ଆସିବ, ସମତ ମଣିଟାକୁ ସେ ସମତ ମଣି ସତ୍ରାଜି ପ୍ରାପ୍ତ ହୋଇଥିଲେ, ସେ ପ୍ରଚାର କଲେ ଯେ କୃଷ୍ଣ ଚୋର ଥିଲା, ପିଲାଦିନେ ଚୋର ଥିଲା, ଘରେ ସମତ ମଣି ମୁଁ ଯେତେବେଳେ ଆଣିକି ଆସିଥିଲି ମତେ ସେ କହିଥିଲା ଏ ସମତ ମଣିକୁ ଦେବା ପାଇଁ, ରାଜାଙ୍କୁ ଦେବା ପାଇଁ ଦେଇନଥିଲି। ଆଜି ସେ ସମତ ମଣି ଚୋରି କରିକି ମୋ ଭାଇକୁ ହତ୍ୟା କରିଛି, ଏଇଭଳି ଭାବେ ଦ୍ୱାରକାରୀ ଗୁଜବ ସୃଷ୍ଟି କରେ। ତେଣୁ ଭଗବାନ ଗଲେ ଦ୍ୱାରକା ଆସମାନ ସବୁ ଯାଇକିରି ସେଇ ଗୁମ୍ଫା ନିକଟରେ ପହଞ୍ଚିକରି 28 ଦିନ କାଳ ସେଠି ଯୁଦ୍ଧ କଲେ, ଏବଂ ଦ୍ୱାରକାବାସୀମାନେ ସେ ଗୁମ୍ଫା ଦ୍ୱାରରେ ରହିଥିଲେ, ସେମାନେ ଭିତରକୁ ଗଲେ ନାହିଁ, 12 ଦିନ କାଳ ରହିକରି ସେମାନେ ଫେରି ଆସିଲେ। ସେମାନେ ଭାବିଲେ ଇଏ ବୋଧେ ମୃତ୍ୟୁବରଣ କଲେ। ଆସିକିରି ଭଗବାନ ପ୍ରଥମ ବିବାହ କରିଥିଲେ ରୁକ୍ମିଣୀକୁ, ବସୁଦେବ ଏବଂ ଦେବତୀକୁ ଖବର ଦେଲେ, ଏଇଭଳିଆ ଘଟଣା ସେ ଫେରିଲେ ନାହିଁ। କହିକିରି ଦ୍ୱାରକାରେ ଦୁର୍ଗା ଦେବୀଙ୍କର ମନ୍ଦିରରେ ସେମାନେ ସବୁ କ୍ରନ୍ଦନ କରୁଛନ୍ତି, ଦ୍ୱାରକାବାସୀ ମାନେ ବିଶେଷ ଭାବେ ରୁକ୍ମିଣୀ ଦେବୀ, ବସୁଦେବ ଏବଂ ଦେବକୀ କ୍ରନ୍ଦନ କରୁଛନ୍ତି। ସେହି ସମୟରେ ଭଗବାନ କ'ଣ କଲେ, ଜାମ୍ବବତୀକୁ ବିବାହ କରିକିରି ଆସି ପହଞ୍ଚିଗଲେ ସେ ମନ୍ଦିର, ଦୁର୍ଗା ମନ୍ଦିର, ଏସବୁ କଥା। ଏ ଦ୍ୱିତୀୟ ବିବାହ ଭଗବାନ, ତାପରେ ସେ ସମତ ମଣି ଆଣିଲେ, ସତ୍ରାଜିତ ଫେରିଲେ। ସତ୍ରାଜିତଙ୍କୁ ଖବର ଦେଇ ଗୁଜବ କରିଥିଲା ଯେ କୃଷ୍ଣ ଏ ସମତ ମଣିକୁ ଚୋରି କରି ନେଇଯାଇଛି। ଏ ସମତ ମଣି ପ୍ରସଙ୍ଗ ବହୁତ କଥା ଅଛି ସମତ ମଣି ବିଷୟରେ। ତେଣୁ କଣ କଲେ ନା, ସମତ ମଣି ଗୋଟିଏ କଥା କହିଲି ତାର ମହିମା କହିବା, ପ୍ରତିଦିନ ସେ 8 ଭାର ସୁନା ସୃଷ୍ଟି କରୁଥିଲା। 8 ଭାର କହିଲେ ପାଖାପାଖି 78 କେଜି, ପ୍ରତିଦିନ 78 କେଜି ସିନା ସେ ଦେଉଥିଲା ଏବେ। ତେଣୁ ଭଗବାନ ସେ ସମତ ମଣିକୁ ତାଙ୍କୁ ପ୍ରଦାନ କଲେ। ତେଣୁ ସତ୍ରାଜିତ ନିଜକୁ ବହୁତ ଅପରାଧୀ ବୋଲି ଭାବିଲେ, ଅପରାଧରୁ କେମିତି ଖେଳ ନ ହେବ ଚିନ୍ତା କରିକିରି ତାଙ୍କର କନ୍ୟା ସତ୍ୟଭାମକୁ ପ୍ରଦାନ କଲେ। କିନ୍ତୁ ଭଗବାନ ତୃତୀୟ ପତ୍ନୀ, ଭଗବାନ ଚତୁର୍ଥ ପତ୍ନୀ ହେଉଛନ୍ତି କିଏ ନା, ସିଏ ହେଉଛନ୍ତି କାଳିନୀ। ଭଗବାନ ଗଲେ ଭଗବାନ ପାଣ୍ଡବ ମାନେ ସେ ସମୟରେ ରହିଥିଲେ କୋଉଠି ନା, ସେ ସମୟରେ ରହୁଥିଲେ ପାଣ୍ଡବପ୍ରସ୍ଥରେ। ତେଣୁ ଭଗବାନ ଯୋଉ ଗଲେ ସେଠିକି ଯାଇକିରି ସେ ଖାଣ୍ଡବପ୍ରସ୍ଥକୁ ଇନ୍ଦ୍ରପ୍ରସ୍ଥ କରିଦେଲେ, ଇନ୍ଦ୍ରପ୍ରସ୍ଥ କରିଦେଇକିରି କାଳିଙ୍କୁ ବିବାହ କଲେ। ଆମେ ସେଦିନ କହୁଥିଲେ ଯେ କେତେ ମହାଭାରତରେ କେତେ ଯୋଦ୍ଧା ମୃତ୍ୟୁବରଣ କରିଥିଲେ ସେଟା ହେଉଛି 268,20,000। ପ୍ରଭୁପାଦ ମହାରାଜ ମଧ୍ୟ ଗୋଟେ ସ୍ଥାନରେ କହିଛନ୍ତି, ଦେଖିଥିଲି ଭାଗବତରେ ଲେଖା ହେଇଛି ଏସବୁ, ଏଇଟା ଜଣେ ଆମର ଗୌରକୃଷ୍ଣ ମହାରାଜ କହୁଥିଲେ। ତେଣୁ ଏହିଭଳି ଭାବରେ ତୃତୀୟ ବିବାହ କରିଥିଲେ ସତ୍ୟଭାମ ବିବାହ କରିଥିଲେ, ଚତୁର୍ଥ ବିବାହ କଲେ କାଳୀଜୀକୁ, କାଳୀ ଯିଏ ହେଉଛନ୍ତି ଯମୁନା ଦେବୀ। ଯମୁନା ଦେବୀଙ୍କର ଦୁଇଟି ପ୍ରତିତି ରହିଛି, ଗୋଟିଏ ହେଉଛି ନଦୀ ରୂପରେ ସେ ରହିଛନ୍ତି, ଆଉ ଗୋଟିଏ ହେଉଛନ୍ତି ଭଗବାନ ପ୍ରେୟସୀ ଯମରାଜଙ୍କର ଭଉଣୀ, ଜାଣ ଭଉଣୀ ଯମ ଏବଂ ଜମି ରହିଛି। ଚତୁର୍ଥ ବିବାହ କଲେ କାଳୀଜୀକୁ, ଆଉ ଚାରି ବିବାହ କରିଛନ୍ତି, 5-8 ମାନେ ସେ ବିଭିନ୍ନ ରାଜକନ୍ୟାମାନେ ସବୁ ବିବାହ କରିଛନ୍ତି। ଏଇଭଳି ଭାବରେ 8 ଜଣ କନ୍ୟାଙ୍କୁ ସେ ବିବାହ କରିଥିଲେ, ଗୋଟିଏ ଗୋଟିଏ କରି ବିବାହ କରିଥିଲେ। 10-58 ଅଧ୍ୟାୟରେ ସେ ଲୀଳାଟିକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, କିଭଳି ଭାବରେ ଅନ୍ୟ ସବୁ ରାଣୀମାନଙ୍କୁ ଗ୍ରହଣ କରିଥିଲେ। ତେଣୁ 68 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଭଗବାନ ଗଲେ ନରକାସୁର ପାଖକୁ। ନରକାସୁର ହେଉଛନ୍ତି ଭଗବାନ ପୁତ୍ର, ଇଏ ହେଉଛନ୍ତି ଭୂମିଦେବୀଙ୍କ ପୁତ୍ର, ତାଙ୍କୁ ଭୌମାସୁର ବୋଲି କୁହାଯାଏ। ଯଦିଓ ଭଗବାନ ପୁତ୍ର କିନ୍ତୁ ଅସୁର, କାରଣ ଏଇ ଅଶୋକ ଫଳରେ ସେ ଅସୁର ହେଇଯାଇଥିଲା। ତେଣୁ ଏମିତିକି ଦେବତାମାନଙ୍କର ତାଙ୍କର ସବୁ ସମ୍ପତ୍ତି ଚୋରିକରି ଆଣିଥିଲା ସେ। ତେଣୁ ଇନ୍ଦ୍ର ଆସିକରି ପ୍ରାର୍ଥନା କଲେ ଭଗବାନ ନେଇକରି ଗଲେ, ସତ୍ୟଭାମ ନେଇକରି ଗଲେ ସେଇ ନରକାସୁର। ନରକାସୁର ହେଉଛି ସ୍ଥାନଟା କୋଉଠି ନା ଆସାମ, ଆସାମରେ ଯୋଉ ରହିଛି ସ୍ଥାନ ସେଇଠି ଥିଲା ତାଙ୍କର ରାଜଧାନୀ। ସେଠି ଗଲେ ନରକ ନରକାସୁର ଦେବତାମାନେ ଭୟ କରନ୍ତି ସେ ସ୍ଥାନକୁ ଯିବା ପାଇଁ, ଏଭଳି ଭାବରେ ସବୁ ରହିଥିଲା, ସୁରକ୍ଷା ସବୁ ରହିଥିଲା। 10-69 ଅଧ୍ୟାୟରେ ବର୍ଣ୍ଣନା କରାଯାଏ, ସେଇ ପ୍ରସଙ୍ଗରେ ବର୍ଣ୍ଣନା କରାଯାଏ ମୂର ଆଉ ଦୈତ୍ୟକୁ ସେ ମଧ୍ୟ ଭଗବାନ ହତ୍ୟା କରିଛନ୍ତି, ମଧୁମୂର ନରକ ବିନାଶ ନହେ ସବୁ ରହିଛି, ହତ୍ୟା କରିଛନ୍ତି, ନରକାସୁର ମଧ୍ୟ ହତ୍ୟା କରିଥିଲେ। ତେଣୁ 16,100 କନ୍ୟାଙ୍କୁ ସେ ଯୋଉ ବନ୍ଦୀ କରି ରଖିଥିଲେ, ସେ 16,100 କନ୍ୟାଙ୍କୁ ପଠେଇଲେ, ଦ୍ୱାରକାକୁ ପଠେଇଲେ, ସେମାନେ ସମସ୍ତେ ଚାହିଁଲେ ଭଗବାନ ବିବାହ କରିବା ପାଇଁ। ତେଣୁ ସେ ତାଙ୍କୁ ଦ୍ୱାରକାକୁ ପଠେଇକରି ନିଜେ ଗଲେ ସତ୍ୟଭାମ ସହିତ ସ୍ୱର୍ଗକୁ ଗଲେ, ସ୍ୱର୍ଗର ରାଜା ଇନ୍ଦ୍ର ଆସି ଭଗବାନ ପ୍ରାର୍ଥନା କରିଥିଲେ। ତେଣୁ ସେ ଯାଇକରି ତାଙ୍କର ଯୋଉ ସମ୍ପତ୍ତି ସବୁ ହରଣ କରିଥିଲେ ସେ ପ୍ରଦାନ କଲେ। ଫେରିଲା ବେଳେ ସତ୍ୟଭାମ ଚାହୁଁଥିଲେ ସ୍ୱର୍ଗ ଲୋକରେ ଯୋଉ ରହିଛି ଇନ୍ଦ୍ରପୁରୀରେ ରହିଛି ବୃକ୍ଷ ପାରିଜାତ ବୃକ୍ଷ, ବହୁତ ସୁନ୍ଦର ଫୁଲ ରହିଛି, ବହୁତ ସୁନ୍ଦର ସୁଗନ୍ଧ ରହିଛି, କିନ୍ତୁ ସେ ଚାହୁଁଥିଲେ ସେ ପୁଷ୍ପ ନେବା ପାଇଁ। ତେଣୁ ଭଗବାନଙ୍କ ଇଚ୍ଛାରେ ଗରୁଡ କଣ କଲେ, ସେ ଗଛକୁ ଆଣିକରି ଆସୁଥିଲେ। ତେଣୁ ଇନ୍ଦ୍ର ଏବଂ ଦେବତାମାନଙ୍କ ମିଶିକିରି ଭଗବାନ ସବୁ ଯୁଦ୍ଧ କଲେ। ଦେଖ ସେଥିପାଇଁ କୁହାଯାଏ ମୋହିଯାନ୍ତି ସୂର୍ଯ୍ୟ, ଭଗବାନ ଲୀଳା ଭଳି ମୋହିଯାନ୍ତି ସମସ୍ତେ। ତେଣୁ ଭଗବାନଙ୍କ ସହିତ କଣ ସେମାନେ ଯୁଦ୍ଧ କରିବେ, ଭଗବାନ ଆସିଲେ, ଆସିକିରି ଦରକାରେ ଏ ଗୋଟିଏ ମୁହୂର୍ତ୍ତରେ ସମସ୍ତ 16,100 କନ୍ୟାଙ୍କର ସେ ପାଣି ଗ୍ରହଣ କରିଥିଲେ ଦ୍ୱାରକାରେ। ସମସ୍ତଙ୍କ ପାଇଁ ଗୋଟିଏ ଗୋଟିଏ ମହଲ ସୃଷ୍ଟି ହୋଇଥିଲା, ତିଆରି କରାଯାଇଥିଲା ବିରାଟ ବିରାଟ ମହଲ। ତା ଦେହରେ ଖାଲି ଘର ଦେଇଥିଲା, ତା ଉଦ୍ୟାନ ଏସବୁ କେତେ କଣ ସବୁ ରହିଛି ଭାଗବତରେ ବର୍ଣ୍ଣନା କରାଯାଇଛି, ସେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଏହିଭଳି ଭାବରେ ସେ ବିବାହ କରିଥିଲେ, 16,108 ରାଣୀଙ୍କୁ ସେ ବିବାହ କରିଥିଲେ ସେ। ତାପରେ କହୁଛନ୍ତି ଏଇଭଳି ବିବାହ କରିକିରି ତାପରେ କଣ କଲେ ନା, ଆମେ କହିଛି କିଭଳି ଭାବରେ ସବୁ ବିଭିନ୍ନ ଅସୁର ମାନଙ୍କୁ ସବୁ ସେ ହତ୍ୟା କରୁଥିଲେ ଏବଂ ଭଗବାନଙ୍କୁ ଆସନ୍ତି ଭୂମିର ଭାର ବରଣ କରିବା ପାଇଁ। ତେଣୁ ଅନ୍ତିମରେ ଭଗବାନ ଏଇ ମହାଭାରତ ଯୁଦ୍ଧ ରଚନା କଲେ, ଯୋଉଥିରେ କି ଏଇ କହୁଛି 268,20,000 ମୃତ୍ୟୁବରଣ କରିଥିଲେ। ଅବଶ୍ୟ 18 ସେନା ଥିଲେ, କିନ୍ତୁ ଅନ୍ୟମାନେ କେମିତି କଣ ହେଇକିରି ଏଇଟା ଗୋଟେ କୁହାଯାଏ, କିନ୍ତୁ ଏତେ ଏମାନେ ସବୁ ଭୂମିର ବାହାର ଥିଲେ, ଭୂମିର ବାହାର ଭୂମି ସେଥିପାଇଁ ଭଗବାନ ପ୍ରାର୍ଥନା କରିବା ପାଇଁ ଯାଇଥିଲେ, ଭୂମି ବାହାର ସହିପାରି ନଥିବାରୁ ସେ ଯାଇଥିଲେ। କିନ୍ତୁ ଭଗବାନ ଏତେ ସବୁ ହତ୍ୟା କଲା ପରେ ମଧ୍ୟ ସେ ଚିନ୍ତା କରୁଛନ୍ତି ଭୂମିର ବାହାର କିଛି ହାଲୁକା ହେଇନାହିଁ, କାହିଁକି ନା ଯାଦବ ସୈନ୍ୟମାନେ ସବୁ ରହିଛି, ଯାଦବମାନେ ସବୁ ରହିଛି, ଯାଦବମାନେ ତାଙ୍କ ନିଜ ଦେବେ। କିନ୍ତୁ ଏସବୁଟି ଅଛନ୍ତି ଦଶମସ୍କନ୍ଧ 14 କହୁଛନ୍ତି, ଏଇଠି 14 ଶ୍ଳୋକରେ କହୁଛନ୍ତି, ତୃତୀୟ ସ୍କନ୍ଧ 2 14 ଶ୍ଳୋକ କହୁଛନ୍ତି।
अकियान भुवोयम कपितोरुभालो जद्रोणां विस्तार्णभीममूली अष्टादशां कणिकोपदंसो आस्ते बलं दुर्विसहंगदुना।
अठर उपनिषद को सब मृत्युवरण करते महाभारत युद्ध कि भगवान भावुंत कि जादव मानस रही पृथ्वी भार जादव मान कि कौन एकथा कौन उद्धव कौन विद्रु उद्धव कौन जादव मान भगवान चिंता कर पृथ्वी भार भगवान निज जन जादव 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 मान भगवान निज जन सी भार है तेनाली आचार्य मैंने समाधान कर विश्वास विश्वनाथ चतुर्थ ठाकुर तार समाधान कर दुई प्रकार भार रही है कौन कौन गोटे गोटे आनंद गोटे भार आ गोटे दुख रूप भार ये असुर मैंने सब दुख रूप भार कि जादव मैंने सुख रूप भार सुखरूप भार कि भाव में विश्वनाथ चतुर्थ ठाकुर तार गोटे उदाहरण देखते चार प्रकार उदाहरण देखते जमी युवती स्त्री स्वामी भार से बहुत आनंद से भार को ग्रहण करते भाव में मा उपरे पुत्र भार से भाव में धनी व्यक्ति धनर भार आ गए चोर चोर उपरे चोरी भार ये बहुत आनंद से लगे भारत से भाव में यह भाव कह तेणु भगवान यह व्यवस्था कले कौन है सांब को गोटे कन्या बेस पकड़ पिंडा ये कहते पिंडा क्षेत्र में मुनि ऋषि मान कहे मुनिवर ये कन्या जनक गर्भ कौन अच्छी पुह ना पुत्र हम ना कन्या हम टी आप तेणु से मुनि मान जानपारे कि मत कविता भी कही सबसे रही मत कविता भगवान इच्छा अनुसार मुनि ऋषि मैंने निज जन को पुत्र सांब ये जाम्बवती पुत्र सांब तेणु भगवान चाहूंगे मुनि ऋषि मैंने अभिशाप दिं तेणु से प्रथम वर्णना कर एवं प्रलुब्धा मुनय ताच कुकिता रूप जनय सखी गो मंदा मुसलम कुलना आसन आरे मूर्ख मैंने ये जो गर्भ गोटे मुसल रही जो मुसल तुम कूल को नाश कर एक पिला शुणीदे भय कर तेणु सी तार लुगा खोलीदेला मुसलटी मान भगवान व्यवस्था तेणु राजा उग्रसेन को दे मुसल को दे पाने दे उग्रसेन कृष्ण को किसी कहे ना भीम को डक पठे भीम को डक पठे से मुसल को से चुना चुना करदे छुटिया खंड पिला पिंधिदे तेणु ये चुना चुना हो गला से आसिक प्रभास क्षेत्र में गोटे घास भाया रही ये जो छोट खंड रहा गोटे मे बिड़ी से मू जरा नामक धरता सीटा को सी नी कर भगवान को शीर मार सब रही कथा तेणु ये जो रही भगवान भगवान सब जान भगवान विचार ही तेणु भगवान कहले देख तुम उपरे ब्राह्मण मान अभिशाप रही तुम जा द्वारका को अभिशाप खारण करने तुम दान धर्म कर यज्ञ इत्यादि कर ताल तुम अभिशाप खारण मुक्त हो पार तुम जादव मैंने आसिले बहुत गुप्त लीला ये भागवत मत वर्णना करा जाए सब कथा आचार्य मैंने टीकार कहते कौन एम जो आसी द्वारकावासी मैंने भगवान निज जन कि द्वारकावासी मान शरीर में सब देवता मैंने आश्रय नहीं तेणु ये जो इन सब आसिले द्वारकावासी मैंने आसिले प्रवास क्षेत्र को मूल जो द्वारकावासी मैंने से रहीगले से द्वारका चलीगले कि देवता रूप से जो मैंने आसते से प्रवास क्षेत्र आस पहुंचीगले पहुंचिक सब यज्ञ कले दान धर्म कले खावा पाया दे बहुत दान कले କରିସାରିକିରି ତାଙ୍କଠୁ ଆଜ୍ଞା ନେଇକିରି ଖାଦ୍ୟ ଗ୍ରହଣ କଲେ। କିନ୍ତୁ ସେହି ସମୟରେ ଏ ଯେଉଁ ବାରୁଣୀ ମଦିରା ପାନ କଲେ, ମଦିରା ପାନ କରିକିରି ତାଙ୍କ ଭିତରେ ଝଗଡ଼ା କରିକିରି ମୃତ୍ୟୁବରଣ କଲେ। ଏଟା ବି ଆଚାର୍ଯ୍ୟମାନେ କହନ୍ତି ଯେ ଯେମିତି ଯାଦୁକାର ମଧ୍ୟ ରହିଥିବ, ଯେମିତି ଲୋକ ଥିବ ତା ପୁଅକୁ ମାରିଦେଲା, ଛୁରୀ ମାରିଦେଇଥିବ, ସେ ମରିଗଲା, କିନ୍ତୁ ପ୍ରକୃତ କିଛି ହେଇନଥିବ ତା। ଏ ସେଇଭଳି ଭାବେ ଯଦୁବଂଶ ଧ୍ୱଂସ ହେଉଛି, ମହାପ୍ରଭୁ କହିଛନ୍ତି ସନାତନ ଗୋସ୍ୱାମୀଙ୍କୁ ଏଇଟା ହେଉଛି ମାୟାମୟ ଲୀଳା, ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ। ତେଣୁ ଏହିଭଳି ଭାବରେ ଦ୍ୱାରକାବାସୀମାନଙ୍କୁ ତାଙ୍କ ନିଜ ନିଜ ସ୍ଥାନକୁ ପଠାଇ ଦେଇକିରି ଭଗବାନ ଆସିକିରି ପ୍ରଭାସ କ୍ଷେତ୍ରରେ ଗୋଟେ ଛୋଟିଆ ଅଶ୍ୱତ୍ଥ ବୃକ୍ଷ ମୂଳରେ ଆଉ ଦେଖିକି ବସିଛନ୍ତି ବହୁତ ପ୍ରସନ୍ନ ଚିତ୍ତରେ। ଏଇଠି ତୃତୀୟ ଅଧ୍ୟାୟକୁ ଆମେ ସଂକ୍ଷେପରେ କହିଲେ, ଚତୁର୍ଥ ଅଧ୍ୟାୟ ଆରମ୍ଭ କରିବା ପୂର୍ବରୁ ଆମକୁ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିବା। ଡାହାଣ ପାଦ ରଖିକିରି ବସିଛନ୍ତି, ବହୁତ ଶାନ୍ତ ଭାବରେ ରହିଛନ୍ତି। କେତେ ତାଙ୍କର ଯାଦବ ମାନ ସଂଖ୍ୟା କେତେ ତାଙ୍କର କହିଥିଲୁ ଯାଦବ ମାନ ସଂଖ୍ୟା ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯାଦବ ମାନ ସଂଖ୍ୟା ଆମେ ତ କହିପାରିବୁ ନାହିଁ ଯଦୁକୁଳଙ୍କର ଆଚାର୍ଯ୍ୟ ମାନଙ୍କ ସଂଖ୍ୟା ହେଉଛି 3,88,00,000 ଦଶମ ସ୍କନ୍ଧ 90,000,000 ବର୍ଣ୍ଣନା କରାଯାଇଛି ତେଣୁ ଏଇଭଳି ଭାବରେ ଯାଦବ ମାନ ସବୁ ମୃତ୍ୟୁବରଣ କଲେ ତେଣୁ ଇଏ ଯେତେବେଳେ ଆସି ଦେଖିଲେ ଭଗବାନଙ୍କୁ ଏଇଭଳି ଭାବରେ ବସିଛନ୍ତି ଶାନ୍ତ ଭାବରେ ତେଣୁ ସେ ତାଙ୍କୁ ପ୍ରାର୍ଥନା କଲେ ପ୍ରଭୁ ଆପଣ ମୋତେ ନେଇଯାଆନ୍ତୁ ଆପଣଙ୍କ ଧ୍ୟାନକୁ ନେଇଯାଆନ୍ତୁ ମୋତେ ଏଠି ରଖନ୍ତୁ ନାହିଁ ତେଣୁ ଇତି ଆବିଦିତ ହାର୍ଦ୍ଧାୟ ଚଉଦ ନମ୍ବର ଶ୍ଳୋକଟା କରାଯାଉଛି 19 ନମ୍ବର ଶ୍ଳୋକରେ ଇତି ଆବିଦିତ ହାର୍ଦ୍ଧାୟ ମୟଂ ସ ଭଗବାନ ପର ଆଦିଦେଶାର ବିନ୍ଦାକ୍ଷ ଆତ୍ମନ ପରମ ସ୍ଥିତି ଏଇଭଳି ଭାବରେ ଯେତେବେଳେ ସେ ଭଗବାନ ଅନୁରୋଧ କଲେ ଭଗବାନ କହିଲେ ଦେଖ ଉଦ୍ଧବ ଆମେ ଚାଲିଯାଉଛୁ ତେଣୁ ମୋର ଆବସେନ୍ସରେ ମୋର ଅନୁପସ୍ଥିତିରେ ମୋ କଥା କିଏ କହିବ ତେଣୁ ତମେ ମୋ ଅନୁପସ୍ଥିତିରେ ତମେ ମୋର କଥା କହିବ ବଦ୍ରିନାଥକୁ ଯାଅ କାରଣ ଭଗବାନ ଲୀଳାପୁରୁଷୋତ୍ତମ ସବୁଠାରେ ସବ ମର୍ତ୍ତ ପାତାଳ ସବୁଠାରେ ସେ ଭଗବାନ ତାଙ୍କ ଲୀଳା କରିଛନ୍ତି କିନ୍ତୁ ବଦ୍ରିନାଥକୁ ଯାଇନଥିଲେ ତେଣୁ ବଦ୍ରିନାଥକୁ ପଠେଇଲେ ଗୋଟେ ଚିଠି ଦେଇକି ପଠେଇଛନ୍ତି ନରନାରାୟଣ ପାଖକୁ ତେଣୁ ସେ କଥା କହୁଛନ୍ତି ଉଦ୍ଧବ ଇତି ଆବେଦନ ହାର୍ଦ୍ଧାୟ ହୃଦୟ ସହିତ ଯେତେବେଳେ ମୁଁ ଭଗବାନ ପ୍ରାର୍ଥନା କଲି ସେତେବେଳେ ସ ଭଗବାନ ମୟଂ ସ ଭଗବାନ ପର ଭଗବାନ ଯେତେବେଳେ ଅନ୍ତିମରେ ଉଦ୍ଧବଙ୍କୁ ଜ୍ଞାନ ଦେଉଛନ୍ତି ସେହି ସମୟରେ ମୈତ୍ରୀ ମୁନି ଆସି ପହଞ୍ଚନ୍ତି ସେଇଠି ମୈତ୍ରୀ ମୁନି ଆସି ପହଞ୍ଚନ୍ତି ଏବଂ ଭଗବାନ ଦୁଇ ଜଣଙ୍କୁ ଜ୍ଞାନ ଦେଉଛନ୍ତି ଆଉ କି ନା ଦୁଇ ଜଣ ଜ୍ଞାନ ଦେଉଛନ୍ତି ସେହି ସମୟରେ ଉଦ୍ଧବ କହୁଛନ୍ତି ଇଏ ଯେଉଁ ଜ୍ଞାନ ଦେଉଥିଲେ ଭଗବାନ ସେ ମତେ ଦେଲେ ମୟଂ ସ ଭଗବାନ ପର ଆଦିଦେଶ ଅରବିନ୍ଦାକ୍ଷ ଆତ୍ମନ ପରମା ସ୍ଥିତି ଭଗବାନଙ୍କର ଯେଉଁ ବୃହତ୍ତମ କଥା ସେଇଟା ସେ ଉଦ୍ଧବକୁ କହିଲେ ଆଚାର୍ଯ୍ୟ କହିଛନ୍ତି ମୈତ୍ରୀ ମୁନି ସେଟା ଜାଣିପାରିଲେ ନାହିଁ ଏଭଳି ସବୁ ରହସ୍ୟ ସବୁ ରହିଛି ଭାଗବତରେ ରହସ୍ୟ ସବୁ ରହିଛି ତେଣୁ ମୈତ୍ରୀ ମୁନି ଜାଣିନାହାନ୍ତି ସେ କେମିତି ଉଦ୍ଧବକୁ କହିବେ ଉଦ୍ଧବ ମଧ୍ୟ କହିଲେ ନାହିଁ ଏବେ ସୁଖଦେବ ମଧ୍ୟ ମୋତେ କହିନାହାନ୍ତି ଭାଗବତରେ ତେଣୁ ଭଗବାନଙ୍କ ଯେଉଁ ରହସ୍ୟମୟ କଥା ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ ଏହି ଶ୍ଳୋକରୁ ଆଚାର୍ଯ୍ୟ ଟିକାରେ କହିଛନ୍ତି ବହୁତ କଥା ରହିଛି ତେଣୁ ଏହିଭଳି ଭାବରେ ତାଙ୍କୁ ଭଗବାନ ତାଙ୍କ ନିଜ ସମ୍ବନ୍ଧ ଜ୍ଞାନ ପ୍ରଦାନ କରୁଛନ୍ତି ମୈତ୍ର ଏବଂ ଉଦ୍ଧବଙ୍କୁ ଏବଂ ତାପରେ ଭଗବାନ ଜ୍ଞାନ ଦେଇସାରିଲା ପରେ ଉଦ୍ଧବ କହୁଛନ୍ତି ପ୍ରଭୁ ପ୍ରଭୁଙ୍କର ପ୍ରଭୁ ଆପଣଙ୍କର ଏଭଳି ଲୀଳା ଆମେ ବୁଝିପାରିବା ନାହିଁ କର୍ମାଣି ଅନ୍ୟ ଭବିଷ୍ୟତେ ଭଗବାନଙ୍କ ସବୁ ବିପରୀତ କାର୍ଯ୍ୟ ସବୁ ରହିଛି ବୁଝିପାରିବା ନାହିଁ କଣ ନା କର୍ମାଣି ଅନ୍ୟ ଭଗବାନ ଯୋଉ କର୍ମ କରନ୍ତି କୌଣସି ତାଙ୍କର ଆବଶ୍ୟକତା ଅଛି କିଛି କରୁଛନ୍ତି ତା ନୁହଁ ଆମେ ଭୌତିକ ଜଗତ ଦେଖୁଛେ ଯେତେ ସବୁ ଲୋକ କାର୍ଯ୍ୟ କରୁଛନ୍ତି ବିନା ଆବଶ୍ୟକତାରେ କି କରୁଛନ୍ତି କାର୍ଯ୍ୟ କିନ୍ତୁ ଭଗବାନ ଯେଉଁ କରୁଛନ୍ତି ତାଙ୍କର କୌଣସି ଆବଶ୍ୟକତା ନାହିଁ କର୍ମାଣି ଅନ୍ୟ ବା କୌଣସି ଇଚ୍ଛା ମଧ୍ୟ ନାହିଁ ଏଟା କଲେ ମୁଁ ଏତିକି ଟଙ୍କା ପାଇବି ଚଳିବି ଏବଂ ଭବ ଭବିଷ୍ୟତ ଭଗବାନ ଯଦିଓ ଆସୁଛନ୍ତି ଜନ୍ମଗ୍ରହଣ କରୁଛନ୍ତି ତାଙ୍କର ଜନ୍ମ ନାହିଁ ଭବ ଅବଶ୍ୟ ତାଙ୍କର ଜନ୍ମ ନାହିଁ କିନ୍ତୁ ସେ ଜନ୍ମ ନେଉଛନ୍ତି ଦୁର୍ଗାଶ୍ରୁଥାରି ଭୟପରାୟଣ କାଳାତ୍ମକ ଯଦିଓ ସେ କାଳ ସ୍ୱୟଂ କାଳ କିନ୍ତୁ ହରିଭୟରେ ଶତ୍ରୁ ଭୟରେ ପଳାୟନ କରିକି ଦୁର୍ଗରେ ଆଶ୍ରୟ ନେଉଛନ୍ତି ଦ୍ୱାରକା ଦ୍ୱାରକା ଦୁର୍ଗ ତିଆରି କରିଥିଲେ ଭଗବାନ ଏଇଭଳି ଭାବରେ ତାଙ୍କର ରୁକ୍ମିଣୀ ଦେବୀଙ୍କୁ ପରିହାସରେ କଥା କହିଥିଲେ ଯାହା ଶୁଣିକରି ରୁକ୍ମିଣୀ ଦେବୀ ବେହୋସ ହେଇଯାଇଥିଲେ ଏସବୁ ବର୍ଣ୍ଣନା କରାଯାଇଛି ଏବଂ ସ୍ୱାଭିମାନ ରଥେ ପ୍ରମଦାନ୍ତ ଆଶ୍ରୟ ଯଦିଓ ଭଗବାନର କୌଣସି ସ୍ତ୍ରୀ ଗ୍ରହଣର ଆବଶ୍ୟକତା ନାହିଁ କିନ୍ତୁ କାରଣ ସେ ସ୍ୱାଭିମାନ ରଥେ ଆତ୍ମାରାମ ସିଏ କିନ୍ତୁ ସେ 16,108 ରାଣୀ ବିବାହ କରିଥିଲେ ବୃନ୍ଦାବନରେ କୋଟି କୋଟି ଗୋପୀମାନଙ୍କ ସହିତ ରାସ ଲୀଳା କରିଥିଲେ ତେଣୁ ଏଇଟାକୁ ଯେତେବେଳେ ଆମେ ଚିନ୍ତା କରିବା କିଛି ଦେବିଧାମ ଆମର ବୁଦ୍ଧି ମଧ୍ୟ ନଷ୍ଟ ହୋଇଯାଉଛି ବୁଦ୍ଧି ବିଚଳିତ ହୋଇଯାଉଛି ପ୍ରଭୁ ଏଭଳିଆ କହିକରି ଭଗବାନ କହୁଛନ୍ତି ଉଦ୍ଧବଙ୍କୁ ଭଗବାନ ପଠେଇବେ ଉଦ୍ଧବଙ୍କୁ କୋଉଠିକି ନା ବଦ୍ରିନାଥ ପଠେଇବେ ବଦ୍ରିନାରାୟଣ ପଠେଇ ଯିବେ ପରେ ଉଦ୍ଧବ ଯିବେ ସେଠିକି ବଦ୍ରିନାଥ ଯିବେ, ସେ ନରନାରାୟଣ ଋଷି ରହିଛନ୍ତି, ନରନାରାୟଣ ଋଷି ରହିଛନ୍ତି, ତେଣୁ ସେଠି ସେ ପତ୍ର ଲେଖିଛନ୍ତି କଣ ନା ନୋ ଉଦ୍ଧବ ମଣୁ ଅତି ମନ୍ୟୁନ, ଉଦ୍ଧବ ଅଣୁ ମାତ୍ର ମୋ ଠାରୁ ନ୍ୟୁନ ନୁହଁ, ନୋ ଉଦ୍ଧବ ଅଣୁ ଅତି ମନ୍ୟୁନ, କାହିଁକି ଗୁଣୀ ନା ଅଧିକ ପ୍ରଭୁ, ଗୁଣ ଦ୍ୱାରା ସେ ପ୍ରଭାବିତ ହୁଅନ୍ତି ନାହିଁ। ଭୌତିକ ଜଗତରେ ଯେଉଁ ତିନୋଟି ଗୁଣ ରହିଛି, ତିନି ଗୁଣ ବି ତ ସମସ୍ତ ରହିଛନ୍ତି, ଭଗବତ ଗୀତାରୁଣ ସପ୍ତମ ପ୍ରକୃତି ଯାଇ ମୁକ୍ତି ଯଦି ସେଟା ତ୍ରିଗୁଣ ହେଇ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ଅଠର ଅଧ୍ୟାୟ ପର୍ଯ୍ୟନ୍ତ ଭଗବାନ ତ୍ରିଗୁଣ ବିଷୟରେ କହୁଛନ୍ତି, ଏବଂ ଚଉଦ ଅଧ୍ୟାୟରେ ବିସ୍ତାର ଭାବରେ ଗୁଣତ୍ର ବିଷୟରେ ବି ସେ କହିଲେ, କିନ୍ତୁ ଯେତେ କହିଲେ ମଧ୍ୟ ସେ ସେହି ପାରିଲେ ନାହିଁ, ତେଣୁ ଅନ୍ତିମରେ ଏତିକି କଥା କହିଦେଲେ ଉଦ୍ଧବ ଅର୍ଜୁନ ମୁଁ ତୁମକୁ ଗୁଣ ବିଷୟରେ କଣ କହିବି, ନ ପଦସ୍ତି ଦିବ୍ୟାଙ୍ଗ ବା ପୃଥିବୀ ସ୍ୱର୍ଗରେ ମଧ୍ୟ ଦିବି ଦେବୀ ସୁଦ୍ଧା ପୁନଃ ସପ୍ତମ ପ୍ରକୃତି ଯେ ମୁକ୍ତି ଦେବୀ ସେଟା ତିନି ଗୁଣ, ଏଇ ତିନି ଗୁଣରେ କେହି ଉଦ୍ଧାର ନାହାନ୍ତି, ସମସ୍ତେ ତିନି ଗୁଣ ଭିତରେ ରହିଛନ୍ତି। ଆଚାର୍ଯ୍ୟ କଣ ଟିକାରେ କହୁଛନ୍ତି ବହୁତ ଜିନିଷ କହିନାହାନ୍ତି ଭଗବାନ ଗୁଣ ବିଷୟରେ, ତେଣୁ ସେ ବିଶ୍ୱନାଥ ଠାକୁର ଇତ୍ୟାଦି ସବୁ ଅନ୍ୟ ବସ୍ତୁ ସବୁ କିଛି କହିଛନ୍ତି, କୋଉଟା କୋଉ ଗୁଣର କହିଛନ୍ତି, ତେଣୁ ଏ ଗୁଣରେ ଯେଉଁମାନେ ପ୍ରଭାବିତ ହେଉନାହାନ୍ତି ସେମାନେ ମହତ୍ ବ୍ୟକ୍ତି, କଣ ସେମାନେ ବଦ୍ଧ ଜୀବ ନୁହନ୍ତି, ସେମାନେ ମୁକ୍ତ ଜୀବ, ଗୁଣ ଦ୍ୱାରା ସେମାନେ ପ୍ରଭାବିତ। ଚତୁର୍ଥ ଚଉଦ ଅଧ୍ୟାୟରେ ଅର୍ଜୁନ ପଚାରିଲେ କେହି ନେଇ କେହି ତ୍ରିଗୁଣା ନେତା ନଚିତ ଭଗବତୀ ପ୍ରଭୁ କିମା ଦ୍ୱାରା କଥା ଚେତା ତ୍ରିଗୁଣା ନତି ବର୍ତ୍ତେ, କେମିତି ଜଣେ ତ୍ରିଗୁଣରୁ ଉର୍ଦ୍ଧକୁ ଯାଇପାରିବ, ଭଗବାନ ତାର ସବୁ ଉତ୍ତର ଦଉଛନ୍ତି, ଜଣେ ଯେଉଁମାନେ ଭଗବାନଙ୍କର ମାଂସ ଯୋଗ ବ୍ୟବଚାରଣ ଭକ୍ତି ଯୋଗ ସେବତେ ସଗୁଣ ସନ୍ତିପାରିବେ, ଯେଉଁମାନେ ଅନନ୍ୟ ଭାବରେ ଭଗବାନଙ୍କୁ ଭଜନ କରିବେ ସେମାନେ ତ୍ରିଗୁଣକୁ ବାହାରି ପାରିବେ, ଭଗବାନଙ୍କୁ ବାହାରି ପାରିବେନି। ଭଗବତ ସପ୍ତମ ଅଧ୍ୟାୟ ଭଗବାନ କହୁଛନ୍ତି ଦୈବୀ ଏସା ଗୁଣ ମହି ମମ ମାୟା ଗୁଣ ଦୟା, ମା ଆମେ ବି ଯେ ପ୍ରକୃତି ମାୟା ମେଦାନ କରନ୍ତି, ଏଇ ଗୁଣମୟୀ ମାୟା ରହିଛି, ସତ୍ୟରାଜ ତମ ତିନି ଗୁଣ ରହିଛି, ଆକୁ କେହି ବାହାର ହେଇପାରିବ ନାହିଁ, କି ବାହାର ହବ, ମା ପାଇଁ ବୋଲି ପ୍ରପଦ୍ୟନ୍ତି, ଏକମାତ୍ର ମୋର ଶରଣରେ ଯିଏ ଆସିବେ ମାୟା ମେଦାନ କରନ୍ତି, ସେମାନେ ମାୟା ବାହାର ହେଇପାରିବେ, ତିନିର ଉର୍ଦ୍ଧ ଯାଇପାରିବେ, ତେଣୁ ଏ ଯୋଉ ଉର୍ଦ୍ଧବ ସେହି ସ୍ତରରେ ଥିଲେ। ଗୋଟେ କଥା କହିଦେବା, ଛୋଟ କଥା କହିବା ସମୟ ହେଇଯାଉଛି, ଯେତେବେଳେ ମହାପ୍ରଭୁଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି, ଜଣେ ଆସିଥିଲେ ପ୍ରଦ୍ୟୁମ୍ନ ମିଶ୍ର ବ୍ରାହ୍ମଣ କୂଳରେ ସିଏ ସେ ମହାପ୍ରଭୁଙ୍କ ପାଖକୁ ଆସିଲେ, ମହାପ୍ରଭୁ ପ୍ରାର୍ଥନା କଲେ ପ୍ରଭୁ ମୋତେ ଟିକେ ଭଗବାନ ବିଷୟରେ କିଛି କଥା କୁହନ୍ତୁ, ତେଣୁ ମହାପ୍ରଭୁ ତାଙ୍କୁ ପଠେଇଲେ ତମେ ଯାହା ରାୟ ରାମାୟଣଙ୍କୁ ଯାଅ ସେ ତମକୁ କହିପାରିବ, ତେଣୁ ସେ ଆସିଲେ ପ୍ରଦ୍ୟୁମ୍ନ ମିଶ୍ର ଆସିଲେ ରାୟ ରାମାୟଣଙ୍କ ବର୍ତ୍ତମାନ ଯୋଉ ରହିଛି ଆମର ରହିଛି ବସ୍ଷ୍ଟାଣ୍ଡ ସେ ରହୁଥିଲେ ରାୟ ରାମାୟଣଙ୍କ, ସେଠି କଣ ହେଲା ରାୟ ରାମାୟଣଙ୍କ କଣ କହୁଥିଲେ ସେ ସମୟରେ ନା ବହୁତ ଯୁବତୀ ଝିଅ ପିଲାମାନଙ୍କୁ ମାନେ କଣ ଯୁବତୀ ଝିଅ ପିଲାମାନଙ୍କୁ ତାଙ୍କର ଶରୀରରେ ତୈଳ ମଧ୍ୟ କରୁଥିଲେ, ମାନେ ଗୁପ୍ତ ଅଙ୍ଗମାନଙ୍କୁ ମଧ୍ୟ ତୈଳ ଦ୍ୱାରା ମର୍ଦ୍ଦନ କରୁଥିଲେ, ଏଇଟାକୁ ଦେଖିଲେ ପ୍ରଦୁମ ଚାହିଁଲେ ମହାବୁ ପଠେଇଲେ ଏଇଭଳି କରିଥିବା ଶୁଣିବି କଥା ଫେରିଗଲେ ଫେରିଗଲେ ଯେତେବେଳେ ମହାବୁ ସବୁ ଜାଣନ୍ତି ତାଙ୍କୁ ପଚାରିଲେ କଣ ହେଲା ଶୁଣିପାରିଲି ପଳେଇ ଆସିଲି, ନା ନା ତାଙ୍କ ପାଖକୁ ଯାଅ, ମୁଁ ସନ୍ନ୍ୟାସ ହେଇକି ମଧ୍ୟ ମୁଁ ଗୁଣ ଦ୍ୱାରା ପ୍ରଭାବିତ ହଉଛି, କିନ୍ତୁ ରାୟ ରାମାନନ୍ଦ ସେ ଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ, ତେଣୁ ପୁଣି ପଠେଇଲେ ପ୍ରଦ୍ୟୁମ୍ନ ମିଶ୍ର ପଠେଇଲେ, ପ୍ରଦ୍ୟୁମ୍ନ ମିଶ୍ର ଯାଇକରି ସେ ପୁଣି ଯାଇକି ତାଙ୍କ ସହିତ ଆଲୋଚନା କରିକିରି ଭଗବାନ କଥା ସେ ତାଙ୍କୁ କହିଛନ୍ତି ରାୟ ରାମାନ ସେସବୁ କଥା ରହିଛି, ତେଣୁ ଏଇଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତ ସେମାନେ ଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ, ଯେଉଁମାନେ ଶୁଦ୍ଧ ଭକ୍ତ, ତେଣୁ ଏଠି ଏ କଥା କହୁଛନ୍ତି ନ ଉଦ୍ଧବ ଅଣୁ ଅପି ମନ୍ୟୁନ ଯଦ୍ ଗୁଣୀ ନା ଅଧିକ ପ୍ରଭୁ ଅତୋ ମତ ପରିଣାମ ଲୋକଂ, ତେଣୁକରି ମୋର ଜ୍ଞାନ ରହିଛି ମୋର ଅନୁପସ୍ଥିତିରେ ଗ୍ରାୟନ ୟତିଷ୍ଠ ସେ ଗ୍ରହଣ କରିକିରି ରୁହନ୍ତି, ସେଥିପାଇଁ ସେ ଜ୍ଞାନ ଦେଲେ ଭଗବାନ ଜ୍ଞାନ ଦେଲେ ଉଦ୍ଧବଙ୍କୁ, ତେଣୁ ବତିଶ ନମ୍ବର ପରସ୍ପର କହୁଛନ୍ତି ଏବଂ ତୈଳକ ଗୁରୁ ନା ସନ୍ଧିଷ୍ଟ ସଦ୍ୟୋଗିନା ବଦଳିଆ ମାସାଧ୍ୟ ହରି ନିଜେ ସମାଧି ନା, ଏ ଶୁକ୍ର ମାସ ଗୋପାଳ ମହାରାଜ କହନ୍ତି ଯୋଉ ଜ୍ଞାନ ଭଗବାନ ଅର୍ଜୁନକୁ ଦେଇନଥିଲେ ସେ ଜ୍ଞାନ
ବୁଦ୍ଧଙ୍କୁ ଦେଇଛନ୍ତି, ଉନ୍ନତ ଜ୍ଞାନ ଦେଇଛନ୍ତି।
ଏବଂ ତ୍ରୈଲୋକ ଗୁରୁଣା ଭଗବାନ ଯିଏ କହୁଛନ୍ତି ତ୍ରିଲୋକର ଗୁରୁ, ସନ୍ଧିସ୍ଥ ଶବ୍ଦ ଯୋଉ ନିନା ବେଦ ଏଭଳି ରହିଛି, ଇଏ ବହୁତ ଗୁହ୍ୟ ଶବ୍ଦ ରହିଛି ଭିତରେ, ଗୁହ୍ୟ ଶବ୍ଦ ଯୋଉ ନିନା, ଶବ୍ଦ ଯୋଉ ନିନା କହିଲେ ତାର ପ୍ରକୃତ ଅର୍ଥ ବୁଝିବା ପାଇଁ ପରମ୍ପରାରେ ଆସିବାକୁ ପଡିବ, ନହେଲେ ଆମର ବୁଦ୍ଧି କଟେଇଲେ ଫେଲ ଫେଲ ମାରିବ। ସେଇଟା ଶବ୍ଦ ଯୋଉ ନିନା ବଦରିଆଶ୍ରମ ଆସାଧ୍ୟ ହରି ମିଜ ସମାଧିନା, ତେଣୁ ସେ ବଦରିକାଶ୍ରମକୁ ଯିବେ, ଭଗବାନର ଭଜନ କରିବେ, ନର ନାରାୟଣ ଋଷି ଏବଂ ଅନ୍ୟ ମନ୍ଦିର ଋଷିମାନଙ୍କୁ ଯିବେ, ତାଙ୍କୁ ସେ ଭଗବାନ କଥା କହିବେ। ଏଇଭଳି ଭାବରେ କହିକରି ଆତ୍ମୀୟ କହୁଛନ୍ତି ବା ଉଦ୍ଧବ କହୁଛନ୍ତି, ଏ ବିଦୁର ମହାଶୟ ଆପଣଙ୍କ କଥା ଭଗବାନ ସ୍ମରଣ କରୁଥିଲେ, ସେ ଏଇ ଯୋଉ ଜ୍ଞାନ ମତେ ଦେଲେ, ସେ ଜ୍ଞାନ କହିଲେ ତମେ ମୈତ୍ରଙ୍କୁ କହିଛନ୍ତି ତମେ ଏଇ ଜ୍ଞାନ ଦେବ, ବିଦୁରଙ୍କୁ ଦେବ, ପ୍ରଦାନ କରିବ। ତେଣୁ ଏ କଥା ଯେତେବେଳେ ଶୁଣିଲେ ବିଦୁର ସେ କ୍ରନ୍ଦନ କଲେ, ଭଗବାନ ଅତି ମାସ ମୋତେ ସ୍ମରଣ କରୁଥିଲେ, ମୋ ଭଳି ଅତଭାବକୁ ସ୍ମରଣ କରୁଥିଲେ, କହି ସେ ଉଚ୍ଚ ସ୍ତରରେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ। ତାପରେ କହିଲେ ଉଦ୍ଧବ କହୁଛନ୍ତି, ଉଦ୍ଧବ ଯଦିଓ ତାଙ୍କଠୁ ବୟସ ବହୁତ ସାନ, ତାକୁ କହୁଛନ୍ତି ହେ ଉଦ୍ଧବ ତମେ ମୋତେ ସେ ଭଗବାନ କଥା କୁହ, ଭଗବାନ କଥା କୁହ, କହୁଛନ୍ତି ସେ କହିଲେ ନା ଆପଣଙ୍କୁ କହିବା ପାଇଁ ଭଗବାନ ଆଦେଶ ଦେଇଛନ୍ତି, ମୈତ୍ରମୁନିଙ୍କୁ ଆଦେଶ ଦେଇଛନ୍ତି। ତେଣୁ ମୈତ୍ରମୁନି ବର୍ତ୍ତମାନ ଏଠି କଥା ହେଉଛି କୋଉଠି ନା ବୃନ୍ଦାବନ ନିକଟରେ, ମୈତ୍ରମୁନି ରହିଛନ୍ତି ହରିଦ୍ୱାରରେ, ତମେ ଯାଅ ସେଠି ହରିଦ୍ୱାରକୁ ଯାଇକରି ସେଠି ସେ ତମକୁ ଶିକ୍ଷା ଦେବେ, ଭଗବାନ ଜ୍ଞାନକୁ ଦେବେ, ପ୍ରଦାନ କରିବେ। ଏ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଇଏ ହେଉଛି ମୈତ୍ର ଏବଂ ବିଦୁର ସମ୍ବାଦ, ମୈତ୍ର ସବୁ ଜ୍ଞାନ ଦେବେ, ବିଦୁରଙ୍କୁ ପ୍ରଦାନ କରିବେ। ସବୁ କଥା ରହିଛି ଉଦ୍ଧବ ଚାଲିଲେ ବୈଦ୍ୟନାଥ। ଏଭଳି ଭାବରେ ଚତୁର୍ଥ ଅଧ୍ୟାୟର କଥାକୁ ଆମେ ଶାନ୍ତ ଭାବରେ ବର୍ଣ୍ଣନା କଲେ, ଆଉ ସମୟ ହୋଇଗଲା, ତେଣୁ ଆମେ ଆପଣମାନଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛୁ। ଯଦି ଆମର କୌଣସି ଯୋଗ୍ୟତା ନାହିଁ, କିନ୍ତୁ ଆପଣମାନେ କୃପା କରିକି ଆମକୁ ସେ ଯୋଗ୍ୟତା ପ୍ରଦାନ କରିଥିଲେ, ଆମେ ଯେ ଛଅ ଦିନ ଧରି କଥା କହିଲେ, ଆଦେହରେ ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତି ସବୁ ରହିଛି, ଏଇଭଳି ଭାବରେ ଆପଣମାନଙ୍କ ସହଯୋଗରେ ମୁଁ କଥା କମ୍ପ୍ଲିଟ୍ କରିପାରିଲି। ମୁଁ ଭାବୁଥିଲି କଥା କହିପାରିବି ନାହିଁ, କାରଣ ମୋ ଶରୀର ଅସୁସ୍ଥ ରହିଛି ଆସିପାରିବି ନାହିଁ, ସେଟା ଭୟ ରହୁଥିଲା, କିନ୍ତୁ ଭଗବାନ ବ୍ୟବସ୍ଥାରେ ମୁଁ ଆସିପାରିଲି, ଛଅ ଦିନ ଧରି କଥା କହିପାରିବି। ତେଣୁ ବିଶେଷ ଭାବରେ କଟକ ଭକ୍ତମାନଙ୍କୁ ଏଠି ଅନ୍ତବାସୀମାନଙ୍କୁ ମଧ୍ୟ ମୋର ଧନ୍ୟବାଦ ଅର୍ପଣ କରୁଛି, ଯେହେତୁ ସେମାନେ ମୋତେ ବହୁତ ପ୍ରକାର ସାହାଯ୍ୟ କରିଛନ୍ତି, ମୋ ଶରୀର ଅସୁସ୍ଥତା ପାଇଁ ସେମାନେ ବହୁତ ପ୍ରକାର ସାହାଯ୍ୟ କରିଛନ୍ତି। ତେଣୁ ମୋର କୃତଜ୍ଞତା ଜ୍ଞାପନ କରୁଛି। ଆପଣମାନେ ଯେଉଁମାନେ ଶ୍ରବଣ କରୁଥିଲେ କଥା ସାତ ଦିନ ଧରିକରି, ଆପଣମାନଙ୍କ ନିକଟରେ ମୋର କୃତଜ୍ଞତା ପ୍ରକାଶ କରୁଛି। ଯଦି ମୋର କୌଣସି ଯୋଗ୍ୟତା ନାହିଁ, କିନ୍ତୁ ଆପଣମାନେ କୃପା କରିକି କଥା କହିବା ପାଇଁ ଯୋଗ୍ୟତା ପ୍ରଦାନ କଲେ, ଯଦି ମୋର କିଛି ଦୋଷ ତ୍ରୁଟି ଥିବ ସେ କ୍ଷମା କରିବେ। ଏଭଳି ଭାବରେ ଆମେ କଥାକୁ ଆମେ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଶ୍ରୀ ଗୌରଭକ୍ତ କି, ଜୟ ବର୍ତ୍ତମାନ
ଗତ ଛଅ ଦିନ ଧରିକରି ଆମର ପାଦଶାଳ ଯିଏକି ଗୁରୁଲା ଜ୍ଞାନଦେବ ପଚାର ଚାରିତାରେ ଅଛନ୍ତି, ଆମ ପରିଚାଳନା ଦାୟିତ୍ୱରେ ଅଛନ୍ତି, ସେ ଆମମାନଙ୍କୁ ଭାଗବତ କଥା ପରିବେଷଣ କରିବାରେ ବହୁତ ସୁନ୍ଦର ପ୍ରଭୁଙ୍କ ସହିତ ଆମର ସମ୍ପର୍କ ବହୁ ଦିନ ଦିନ ଆମେ ଯେତେବେଳେ ଭୁବନେଶ୍ୱର କୃଷ୍ଣ ଭଗବାନ ଗୁରୁକୁ ସେତେବେଳେ ପ୍ରଭୁଜୀ ତାଙ୍କର ଚାକିରି ଅବ୍ୟାହତ ନେଇ ସେ ଆମ ସହିତ ଯୋଗ ଦେବେ, ଆମେ ସଂସ୍କୃତାଚାରେ ଆଉ ସଂସ୍କୃତି ପାଦସଭାକୁ ଆମ ସହିତ ଯୋଗ ଦେବେ, ଏବଂ ଆମେ ଯେତେବେଳେ ଚାକିରି ଛାଡ଼ୁ ସେ ମଧ୍ୟ ଆମକୁ ଉଦାହରଣ ରୂପେ ଗ୍ରହଣ କରି ସେ ମଧ୍ୟ ତାଙ୍କର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସର୍ଭିସ୍ କରିଥିଲେ, ଏଜେନ୍ସି ଅଡିଟର ଥିଲେ, ସେ ଚାକିରି ଛାଡ଼ିଲେ ଏବଂ ତାପରେ ଦାମ୍ପସ୍ଥ ଆଶ୍ରମ ମଧ୍ୟ ପ୍ରବେଶ କଲେ, ଏବଂ ତାଙ୍କର ଯେଉଁ କଥା ସମସ୍ତ ଭାଗବତଙ୍କ କଥା ବହୁତ ସୁନ୍ଦର ଭାବରେ ସବରଳ ଭାବରେ ଏବଂ ତନ୍ମତନ୍ମ ଭାବରେ ସେ ଯୋଉ ବନ୍ଧାକ ଏବଂ କୋଉ ଅଧ୍ୟାୟ କେତେ ଅଧ୍ୟାୟ କେତେ ଅଧ୍ୟାୟ ବହୁ ସ୍ପଷ୍ଟ ଏ ବିଷୟରେ ଯୋଉ ପୁଙ୍ଖାନୁପୁଙ୍ଖ ଭାବରେ ସେ ବନ୍ଧା କଲେ ଏବଂ ତାଙ୍କ ସ୍ମରଣ ଶକ୍ତି ଏତେ କଠୋର ଏତେ ସୁନ୍ଦର ଭାବରେ ସେ ସ୍ପଷ୍ଟ ମନେ ରଖିଛନ୍ତି ଆମେମାନେ ମଧ୍ୟ ତାହାକୁ ଆମେ ସ୍ମରଣକୁ ରଖିପାରୁ କିନ୍ତୁ ପ୍ରଭୁଙ୍କର ସ୍ମରଣ ଶକ୍ତି ଭଗବାନ ତାଙ୍କୁ ଦେଇଛନ୍ତି ଗୁରୁ କୃଷ୍ଣ କୃପା କରିଛନ୍ତି ତାଙ୍କର ଗୁରୁ ହେଉଛନ୍ତି ଶ୍ରୀ ଶ୍ରୀମତି ଭକ୍ତେଶ୍ୱର ଦାମୋଦର ସାହି ମହାରାଜ ସେ ତାଙ୍କଠାରୁ କୃପା ଲାଭ କରିଛନ୍ତି ଏବଂ ଆମମାନଙ୍କୁ ସଙ୍ଗ ପ୍ରଦାନଙ୍କର ଆଉ ଗୋଟିଏ କଥା କହିବି ଯେତେବେଳେ ପ୍ରଭୁବାଦ ସେଠାରେ ପହଞ୍ଚିବେ ପ୍ରଥମ ଥର ପାଇଁ ଆମର କଟକ ସେଣ୍ଟର ସେ ପଦାର୍ପଣ କରିଛନ୍ତି ତା ପୂର୍ବରୁ ବୋଧେ ଆପଣ ଆସିନଥିଲେ ସେ ଆମ ସହିତ ସୁଯୋଗ ରଖିଛନ୍ତି ଆମ ସହିତ କବୁରିଆରେ ସେ ମଧ୍ୟ କିଛି ଦିନ କଥା କହିଥିଲେ କିନ୍ତୁ କଟକ ସେଣ୍ଟର ତାଙ୍କର ପ୍ରଥମ ଏଇଠି ଆସିବା କିନ୍ତୁ କଟକ ସେଣ୍ଟର ସେଠାରେ ଆସି ପ୍ରଥମ ଦିନ ଆସି ପହଞ୍ଚିଲେ ଏବଂ ସେତେବେଳେ ଶୁଣିଲେ ଆମର କଟକ କନଷ୍ଟ୍ରକ୍ସନ୍ ହେଉଛି ମନ୍ଦିର କନଷ୍ଟ୍ରକ୍ସନ୍ ହେଉଛି ସଙ୍ଗେ ସଙ୍ଗେ ଗୋଟେ 1,00,000 ଟଙ୍କାରେ ଚାଲିଛି ସେଟା ଏଭଳି ପ୍ରଧାନତା ଆମେମାନେ ଖୁବ କମ୍ ବ୍ୟକ୍ତି ଆଶା କରୁଛୁ ଯେ ସେ ତାଙ୍କର କଥାରେ ନୁହେଁ କେବଳ କାର୍ଯ୍ୟରେ ମଧ୍ୟ ସେ ଦେଖାଇଛନ୍ତି ଇଏ ହେଉଛି ମହାନତା ଆଚାର୍ଯ୍ୟ ଗୁରୁ ଗୌରାଙ୍କର କୃପା ଏବଂ ଏଭଳି ଭକ୍ତ ଯିଏକି ଭଗବାନଙ୍କ କଥା କହୁଛନ୍ତି ଏବଂ ତା ସହିତ ମଧ୍ୟ ତାଙ୍କର ଅଭିଯାନମାନଙ୍କ ସହିତ ସମ୍ପର୍କ ସେଇଭଳି ଭାବରେ ଏବଂ ଏଭଳି ଭାବରେ ଆମର ପ୍ରଚାର କାର୍ଯ୍ୟ ହେବ ପ୍ରସାର କାର୍ଯ୍ୟ ହେବ ଏସବୁ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ ତାଙ୍କର ହୃଦୟ ମଧ୍ୟ ସେଥିରେ ରହିଛି ତେଣୁ ଆମେ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରାଙ୍କ ନିକଟରେ ପ୍ରାର୍ଥନା କରିବା ସେ ଗୋପବନ୍ଧୁଙ୍କ ନିକଟରେ ପ୍ରାର୍ଥନା କରିବା ଶ୍ରୀ ଦୀର୍ଘାୟୁ ରୁହନ୍ତୁ କିଭଳି ଭାବେ ପ୍ରଚାର କରନ୍ତୁ ଏବଂ ଆମମାନଙ୍କୁ କିଭଳି ଭାବରେ ପ୍ରଚାର ପ୍ରସାର କରାଯିବ ସେଥିପାଇଁ ମଧ୍ୟ ଆମକୁ ଉତ୍ସାହ ପ୍ରଦାନ ହରେ କୃଷ୍ଣ ଜୟ ଶ୍ରୀ ତାରସର ପ୍ରଭୁ କି ଶ୍ରୀଲ ପ୍ରଭୁପାଦ ମହାରାଜ କି ଶ୍ରୀଲ ଗୁରୁଦେବ କି ଜୟ ପ୍ରମାନନ୍ଦ
ପ୍ରଭୁ ଯେତେବେଳେ ଭୁବନେଶ୍ୱର ମନ୍ଦିରରେ ପ୍ରାୟ କଥା କୀର୍ତ୍ତନ କରନ୍ତି କର୍ଣ୍ଣ ପରେ ପରେ ଆମେ ରାମଙ୍କ ସହିତ କଥା ହଉଥିଲୁ କର୍ଣ୍ଣ ପରେ ପରେ ଆମେ ସେଠି ପ୍ରତିଶ୍ରମଣ କରୁଥିଲୁ ସକାଳେ ଯଦି ଭାଗବତ କଥା କହୁଥିଲୁ ଖାସ କରି କ୍ରିଷ୍ଣବତୀ ପ୍ରଭୁଙ୍କ ସହିତ ମୋର ପ୍ରାୟ ପରିଚୟ ଥାଏ ମୋର ପ୍ରାୟ କଥା ହୁଏ କ୍ରିଷ୍ଣବତୀ ପ୍ରଭୁ କହନ୍ତି ବାଲେଶ୍ୱର ପ୍ରଭୁ ଜଣେ ଗୋଟେ ଭଲ ଭକ୍ତ ଆଉ ସେ ତାଙ୍କ ମାଇଣ୍ଡ କୃଷ୍ଣ ସେ ଶ୍ଳୋକର କଥାକୁ ଅନ୍ୟ ଶ୍ଳୋକରେ ସେ ଛିଡ଼ାନ୍ତି ଏବଂ ବାହାର କଥା କିଛି ଆଲୋଚନା କରନ୍ତି ନାହିଁ କେବଳ ସେ କୃଷ୍ଣ କଥାରେ ହିଁ କଥାକୁ ବିଶ୍ରାମ ଦିଅନ୍ତି କୃଷ୍ଣ କୃଷ୍ଣ ଯୋଉ ପ୍ରାୟ ଆମେ କହନ୍ତି ଆଉ ରାମଙ୍କ ପ୍ରଭୁ ଚିନ୍ତା କରିଲି ଏତେ ସୁନ୍ଦର କଥା କହୁଛନ୍ତି ସକାଳେ ଯେତେବେଳେ ଭାଗବତ କଥା ହୁଏ ସମସ୍ତଙ୍କୁ ସେବା ସାରିଲା ପରେ ଆଉ ପ୍ରଭୁ ତ ଚାକିରି ଛାଡ଼ିବେନି ଆଉ ବାନପ୍ରସ୍ତ କାହିଁକି ହେଉନାହାନ୍ତି ଏତେ ସୁନ୍ଦର କଥା କହିବେ ବା ସକାଳେ କୃଷ୍ଣ ଚେତନା କଥା କହିବେ ଆମେ ଶୁଣିବା ତାଙ୍କେ ଦିନଙ୍କର ମୁଁ ଦେଖିଲା ବେଳେ ସେ ସାଧାରଣ ପିନ୍ଧି ସାରିଛନ୍ତି ମୁଁ ବୁଲାରେ କହିସାରିଛନ୍ତି ସେ ପ୍ରଭୁ କହୁଛନ୍ତି ଆଉ ବହୁତ ଖୁସି ଲାଗିଲା ଯେ ବୈଷ୍ଣବ କ୍ରିୟା ମୁଦ୍ରା ବିଜ୍ଞାନ ବୁଝି ବାସ୍ତବିକା ଜାଣିଲେ ଯେ ପ୍ରଭୁଙ୍କ ବହୁତ ଗୌରାଙ୍ଗୀ ଭାବ ରହିଛି ଆଉ ସେ ବହୁତ ସୁନ୍ଦର ବୈଷ୍ଣବ ବୋଲି ଆମେ ବହୁତ ବୈଷ୍ଣବଙ୍କୁ ଏଇଟା ଶୁଣିଛୁ ତେଣୁ ପ୍ରଭୁଙ୍କୁ ଆମେ ସମସ୍ତେ ପ୍ରଭୁ ପାଇଁ ଭାଗ କରିବା ଆଉ ପ୍ରତିବର୍ଷ ସେ କିଛି ସମୟ ଦେଇ ଆମକୁ ଆସି ପ୍ରସବ କରିବେ କିନ୍ତୁ ଯେହେତୁ ତାଙ୍କ ଶରୀର ଅସ୍ତ ଥିଲା ଏବଂ ଅନ୍ୟ ସେଣ୍ଟରରେ ସେ ଦାୟିତ୍ୱରେ ଅଛନ୍ତି ତଥାପି ଆମକୁ ମୂଲ୍ୟବାନ ସମୟ ଦେଇଛନ୍ତି ସେଥିପାଇଁ ତାଙ୍କ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ ସୁଭଦ୍ରା ମହାରାଜ ଗ୍ରନ୍ଥରାଶି ଭାଗବତ କି ଜୟ ଜଗଦ୍ଗୁରୁ ଶ୍ରୀଲ ପ୍ରଭୁ କି ଜୟ
ହରେ କୃଷ୍ଣ କୃଷ୍ଣ ହରେ ହରେ